কিন্তু সে এগুলো ভাবে ভাষণ দেবে যে সে জিতি যাবে দেশ কারণে, তেমন দেশ কারণে সে জানিয়ে সব কিভাবে ভাবে কথা কয়া পড়ে এইটা মা বাপা এই কথা কৌশল জনেশ্বর সমস্ত জনক সে ঈশ্বর বর্তমান জনেশ্বর এটা কে কাহ কৌশল নারদমুনি কৌশল যুধিষ্ঠির মহারাজ রাজস্ব যজ্ঞে ইন্দ্রপ্রস্থরে রাজস্ব যজ্ঞ চলছিল সেইটি কৌশল সেই কথা সুখদেব গোস্বামী পরীক্ষিত মহারাজ কৌশল সেই কথা সুখ গোস্বামী স্বর্ণকা ঋষি মানুষ কৌশল এবং সেই কথা আমি এখানে অপমান করছে তেমন ইয়ে যে জনেশ্বর কহার উদ্দেশ্য হচ্ছে মূল বক্তা হচ্ছেন নারদমুনি তেমন হিরণ্যকশিপুর যে ভাব রয়েছে হিরণ্যকশিপুর ভাব হচ্ছে ঈশ্বর ঈশ্বর আম ভোগী মুহতি ঈশ্বর মুহতি নিয়ন্ত্রণকারী এ অসুর ভাব তেমন সে ভাবছে মু ঈশ্বর জনেশ্বর সব কিছু জানি আমার বাকি না এবার কি কমপ্লিট সে ভাবলে নিজের দোষ নিজে জাঁপারতি না ইয়ে হচ্ছে অভিমান ইয়ে হচ্ছে গর্ব এটা আসে আমি ভাবছি আমি সব কিছু জানছি তেমন আমার যে কোণ দোষ আছে এটা আমি জাঁপারি না জনে সেই জনে উন্নত বৈষ্ণব পাখ গলে উন্নত অধিকারী পাখ গলে তাঁর শরণে গলে সে আমে প্রকৃত উপদেশ সে প্রদান করবে আমার কেউ স্থিতি রয়েছে সেই অনুসারে সে প্রদান করবে যা হোক ইয়ে বর্তমান নিজেকে জনেশ্বর বলে ভাবছেন মোটি ঈশ্বর ঈশ্বর অহম ভোগী সিদ্ধ হম বলবান সুখী ভগবত সরস্বতী কথা কৌশল ভগবান অসুর স্বভাব সম্পন্ন ব্যক্তির লক্ষণ তেমন অসুর স্বভাব ব্যক্তির লক্ষণ আমি এটা ভাবতে নিন্দনীয় বলি কিন্তু সে ভাবতে এটা হচ্ছে বহু প্রশংসনীয় এটা ভালো গুণ মর মথা কটি যে মতো নাই ইয়ে সে ভাবতে এটা হচ্ছে বহু প্রশংসনীয় গুণ ভগবত তেরো অধ্যায় কুহতি জ্ঞান বিষয় কৌশল ভগবান পঞ্চমী শ্লোকরে আঠ রু এগার আঠ বার পঞ্চমী শ্লোকরে ভগবান জ্ঞান বিষয় কেদেবে এবং অন্তমে কে এত জ্ঞান মৃত্যু প্রথম অজ্ঞান যতক্ষণ এইসব জ্ঞান আহ রহিলা সব তাকে হচ্ছে অজ্ঞান জ্ঞান বিষয় যেত ভগবান কথা কৌশল অর্জুন জ্ঞান কণ সে প্রথমে কৌশল অমানিত্ব প্রথম জ্ঞান হচ্ছে অমানিত্ব অমানি আমার মহাপ্রভু সে কথা কে কিন্তু আর বিপরীত হচ্ছে অজ্ঞান অজ্ঞান যত নেতা আর মানে মানত্ব মানিত্ব অভিমান ইয়ে হচ্ছে অজ্ঞান কিন্তু সে মান অভিমান ভাবতে ইয়ে হচ্ছে প্রশংসনীয় মথা কটি পছে নহব না কিন্তু আমার হচ্ছে সবুড়ে নহব কথা অমানিন মানবেন কীর্তন সমস্ত মান প্রদান তরগুড়ি সহিত তৃণাদি সুনিশ্চয়ন আমার ভাব ইয়ে হচ্ছে প্রকৃত জ্ঞান আর বিপরীত সব অজ্ঞান কিন্তু অসুর মান সবুড়ে বিপরীত বুদ্ধি তাঁর সব বিপরীত বুদ্ধি তেমন সে অভিমান সব রয়েছে ঈশ্বর ভাবছি মু হচ্ছে ঈশ্বর সে ভাবতে হচ্ছে প্রশংসনীয় গুণ সব রয়েছে সে ভাবেন তেমন জনেশ্বর শব্দরে আর অর্থ নারদমুনি কৌশল হিরণ্যকশিপুর ভাব ব্যক্ত করছেন জনেশ্বর সে নিজে ভাবছেন জনেশ্বর ঈশ্বর বলে জনেশ্বর তেমন কম কহিলে হিরণ্য মহারাজ চিন্তা করছিলেন তারপরে কম চিন্তা করবে কম সে কহিলে সে কারণ ইয়ে মধ্যে জন মহাজন মহাজন নহলে মধ্যে সে জন ধর্মরাজ সে সবকে জাঁতি ধর্ম তত্ত্বক জাঁতি তেমন যুধিষ্ঠির মহারাজ চিন্তা করছেন সে কম কহবে ভাবছেন তেমন হিরণ্যকশিপু এইভাবে ভাবে কৌশল যে অম্বাম্ব হে বধূ পুত্র বীরম মা সতসোচিত রীপো রবি মুখেশ্বরাঘ্য সুরাণ বধিত ভগবান প্রবচন দেখলে অর্জুনকে ভগবত দ্বিতীয় অধ্যায়ে সাংখ্যযোগ সাংখ্যযোগ বর্তমানে সাংখ্যযোগ কে আরম্ভ করবে সাংখ্যযোগ আত্মা এবং অনাত্মা ভিতরে তফাৎ ইয়ে হচ্ছে প্রথমে অনাত্মা বিষয়ে কে তারপর আত্মা বিষয়ে কে সে কথা সব এটি কে ସବୁ ଭଗବାନଙ୍କ ପାର୍ଶ୍ୱରେ ସବୁ ଜ୍ଞାନ ରହିଛି, ଭଗବାନଙ୍କ ପାଖରେ ସବୁ ଜ୍ଞାନ ରହିଛି, ତାଙ୍କର ପାର୍ଶ୍ୱ ଦେଇଗଲେ ସେ ସବୁ ଜ୍ଞାନ ସେ ପ୍ରାପ୍ତ ହେଇଯିବେ। ତେଣୁ ସେ କିଛି କହୁଛନ୍ତି ଅମ୍ବ ଦୁଇଥର ମାଆ କାହିଁ ସମ୍ବୋଧନ କଲେ ନା, ଏଇ ଯେଉଁ ଯେତେ ସବୁ ରହିଛନ୍ତି ତାଙ୍କ ପୁତ୍ରମାନେ, ତାଙ୍କର ପତ୍ନୀ, ତାଙ୍କର ମା, ତାଙ୍କ ଭିତରେ ତାଙ୍କ ମା ବହୁତ ସୂଚନାରେ ଅଛନ୍ତି, ବହୁତ ଶୋକ କରୁଛନ୍ତି, ବହୁତ କ୍ରନ୍ଦନ କରୁଛନ୍ତି। ମା ଜାଣିଥିଲେ ତାଙ୍କର କୃତ୍ୟସ୍କୃତ୍ୟ ବର୍ଣ୍ଣନା କରାଯାଇଛି, ମା ଜାଣିଥିଲେ କାରଣ ଦିତି ଅସମୟରେ ତାଙ୍କର ସ୍ୱାମୀ କଶ୍ୟପଙ୍କର ସାଙ୍ଗ କରିଥିଲେ, ସେଥିପାଇଁ କଶ୍ୟପ କହିଥିଲେ ତୁମର ଚଣ୍ଡୀ ତୁମେ ଯେଉଁ ଏଭଳି ଭାବରେ କାର୍ଯ୍ୟ କଲ, ଅନୁଚିତ କାର୍ଯ୍ୟ କଲ, ତେଣୁ ତୁମର ଦୁଇ ଜଣ ରାକ୍ଷସ ପୁତ୍ର ଆସି ପହଞ୍ଚିଯିବେ, ଅସୁର ପୁତ୍ର ଆସି ପହଞ୍ଚିଯିବେ। ତାପରେ ସେତେବେଳେ କ୍ରନ୍ଦନ କଲେ, ସେତେବେଳେ ତାପରେ କଶ୍ୟପ କହିଥିଲେ ଯେ ତୁମର ପୁତ୍ର ଦୁଇ ଜଣ ଯଦିଓ ଅସୁର ହେବେ, ତାଙ୍କର ଯେଉଁ ପୁତ୍ର ହେବେ, ତୁମର ପୌତ୍ର ଯେଉଁ ହେବ ନାତି, ସେ ଜଣେ ମହାଭାଗବତ ହେବେ। ଏଗୁଡ଼ା ସବୁ ଜାଣିଥିଲେ, ସେଥିପାଇଁ ଦିତି ଜନ୍ମ ଦେଉନଥିଲେ, ଏସବୁ ଭାଗବତ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଜନ୍ମ ଦେଉନଥିଲେ କାହିଁକି ନା ଏମାନେ ଉତ୍ପାଦ କରିବେ, କିନ୍ତୁ ସେ ଜାଣିଥିଲେ ଭଗବାନଙ୍କ ତାର ଭକ୍ତ ହେବେ, ସେଥିପାଇଁ ସେ ଜାଣିକି ସେ ବହୁତ ଆନନ୍ଦିତ ଥିଲେ। ଅନ୍ୟମାନଙ୍କର ବ୍ରହ୍ମ ଅଭିଶାପ ସେ ମୃତ୍ୟୁବରଣ କରିବେ ନାହିଁ, ଏଇଟା ଜାଣିକି ସେ ବହୁତ ଖୁସି ଥିଲେ, ଆନନ୍ଦିତ ଥିଲେ। କିନ୍ତୁ ଯତ୍ନମାନ ଭିତରେ ବର୍ତ୍ତମାନ ପୁତ୍ରର ମୃତ୍ୟୁ ହେଉଛି, ତେଣୁ ବହୁତ କ୍ରନ୍ଦନ କରୁଛନ୍ତି, ତେଣୁ ତାଙ୍କୁ ଦୁଇଥର ସମ୍ବୋଧନ ଅମ୍ବ ଦୁଇଥର ସମ୍ବୋଧନ କରୁଛନ୍ତି। ଅମ୍ବ ହେ ବଧୁପୁତ୍ରା, ହେ ବଧୁପୁତ୍ରା, ବଧୁପୁତ୍ର ମାନେ ତାଙ୍କର ଭାଇଙ୍କର ପତ୍ନୀଙ୍କୁ ବଧୁପୁତ୍ର ବୋଲି କହୁଛନ୍ତି। ତେଣୁ ବଧୁପୁତ୍ର ହେଉଛନ୍ତି ପୁରୁଷାଭାନ ବୀରମ ମା ଶୋଚିତ, ତୁମର ଶୋଚନ କରିବାର କ'ଣ ସେ ଆବଶ୍ୟକତା ନାହିଁ, ଯୋଗ୍ୟ ନୁହଁ, ଏସବୁ ତୁମର ଏଇ ଯେଉଁ ମୋର ଭାଇଙ୍କର ମୃତ୍ୟୁ ହେଲା ଏଇଟା ଶୋଚ ନୁହଁ, ଏଇଟା ସୂଚନା କରିବା କଥା ନୁହଁ, କାରଣ ସେ ବୀରଗତି ପ୍ରାପ୍ତ ହୋଇଛନ୍ତି, କ୍ଷତ୍ରିୟମାନଙ୍କ ସ୍ତ୍ରୀ ଏଇଟା ବୀରଗତି ପ୍ରାପ୍ତ ହେବେ। ବୀର ରିପୁ ରବି ମୁକେଶ ରାଜ୍ୟ ସୁରାଣା ବଧୈଷିତ, ସୁରାଣା ଯେଉଁମାନେ ସୁର ବୀର ଯେଉଁମାନେ ଯେଉଁମାନେ ସାହସ ବ୍ୟକ୍ତି, ତାଙ୍କର ସେମାନେ ଚାହାନ୍ତି ଏହିଭଳି ଭାବରେ ମୃତ୍ୟୁବରଣ କରିବା ପାଇଁ ବଧୈଷିତ। ରିପୁ ରବି ମୁକେଶ ରାଜ୍ୟ ସାମ୍ନାରେ ଶତ୍ରୁ ସାମ୍ନାରେ ଯୁଦ୍ଧ କରି ମୃତ୍ୟୁବରଣ କରିବା ହେଉଛି ଶ୍ରାଦ୍ଧନୀୟ ମୃତ୍ୟୁ। ଭଗବତ ଭଗବାନ ସୀତା କହିଲେ ନା ଅନନ୍ତ ମିଶ୍ର ପ୍ରଥମେ ଜ୍ଞାନ ଦେଲେ, ଦେଖ ଅର୍ଜୁନ ତୁମେ ଯେଉଁ ଚିନ୍ତା କରୁଛ, ତୁମେ ଚିନ୍ତା କରିବାର କୌଣସି କାରଣ ନାହିଁ, ବହୁତ ପ୍ରକାର ବୁଝେଇବେ, ପ୍ରଥମେ ଅନାତ୍ମା ବିଷୟରେ ଏ ଶରୀର ସମ୍ବନ୍ଧରେ ଜ୍ଞାନ ପ୍ରଦାନ କରିବେ। ଯେଉଁ ତୁମେ ଦେଖୁଛ, ଦେଖ ତୁମେ ଯୁଦ୍ଧ କରିବା ପାଇଁ ପଶ୍ଚାତ୍ପଦ ହେଉଛ, ଯୁଦ୍ଧରେ କାହିଁକି ଆମେ ପଶ୍ଚାତ୍ପଦ ହେବ, ଯଦି ଯୁଦ୍ଧରେ ଜଣେ ମୃତ୍ୟୁବରଣ କରେ ହତବା ପ୍ରାପ୍ତ ସେ ସ୍ୱର୍ଗ, ଜଣେ ଯଦି ମୃତ୍ୟୁବରଣ କଲା ତାହେଲେ ସ୍ୱର୍ଗ ସେ ପ୍ରାପ୍ତ ହେବ, ଜିତ ହେବ ଗୋଟେ ସେ ମହି, ଯଦି ଜିତିଯିବ ତାହେଲେ ସେ ମହିକି ଭୋଗ କରିବ, ତାହେଲେ କ'ଣ ଅସୁବିଧା କ'ଣ ଯୁଦ୍ଧ କରିବା ପାଇଁ। ଠିକ ସେ କଥା ମୋତେ ସେ କହୁଛନ୍ତି, ଏଇ ଯେଉଁ ବୀର ଇଏ ବୀରଗତି ପ୍ରାପ୍ତ ହୋଇଛନ୍ତି, ସ୍ୱର୍ଗ ପ୍ରାପ୍ତ ହେବେ, କାରଣ ରିପୁ ରଘୁମୁଖୀ ଶତ୍ରୁକୁ ସାମ୍ନାରେ ଶତ୍ରୁ ସାମ୍ନାରେ ଯୁଦ୍ଧ କରି ପଳେଇ ଯାଇନାହାନ୍ତି, ଯୁଦ୍ଧ କରି ମୃତ୍ୟୁବରଣ କରିଛନ୍ତି ସାମ୍ନାରେ, ତେଣୁ ଇଏ ହେଉଛି ଶ୍ରାଦ୍ଧନୀୟ ମୃତ୍ୟୁ। ଦୁଇ ପ୍ରକାର ମୃତ୍ୟୁ ଆମର ପୁତ୍ରାଶ୍ର ଆଗକୁ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରିବେ, ଦୁଇ ପ୍ରକାର ମୃତ୍ୟୁ ଶ୍ରେଷ୍ଠ, ଗୋଟିଏ ମୃତ୍ୟୁ କିଭଳି ନା, ଯଦି ଅନ୍ତ କାଳେ ମାମେବ ସ୍ମରଣ ହେଉଥିବା କଳେବରଂ ଜୟ ପ୍ରୟାଣୀ ସମଭାବ ଜାତି ନା ତୃତ ସଂଶୟ, କେମିତି ମୃତ୍ୟୁବରଣ କରିବାକୁ ପଡ଼ିବ ସେଥିପାଇଁ ଭଗବତ ଅଷ୍ଟମ ଭଗବାନ ଜ୍ଞାନ ଦେଲେ। ଜାତ ସେ ଜଣେ ଜନ୍ମ ନେଇଥିବା ମୃତ୍ୟୁବରଣ କରିବ, କିନ୍ତୁ ଶ୍ରେଷ୍ଠ ମୃତ୍ୟୁଟା କିଭଳି ଭାବରେ ଭଗବାନ କହିଦେଉଛନ୍ତି, ଆମର ଆର୍ଟ ଅଫ୍ ଡାଇଂ, ଆଉ ଗୋଟେ ଜଣ ସମ୍ପ୍ରଦାୟ ସେମାନେ ଆର୍ଟ ଅଫ୍ ଲିଭିଂ, ଆମର ଆର୍ଟ ଅଫ୍ ଡାଇଂ, କେମିତି ମୃତ୍ୟୁବରଣ କରିବା, ମୃତ୍ୟୁ ଆମର ବୈଷ୍ଣବ ଧାରାରେ ମୃତ୍ୟୁକୁ ସ୍ୱାଗତ କରନ୍ତି ସବୁବେଳେ। ଆମର ଜଣେ ବୈଷ୍ଣବ କବି କହିଥିଲେ ଯେ କପବାଦ କଣ୍ଠା ବନ୍ଧନକୁ ସ୍ମରଣ କୃତସ୍ତେ କୃଷ୍ଣ ତୋଦିଏ ପାଦ କୁଳଶେଖର, ନା କୁଳଶେଖର କହୁଛନ୍ତି
ପ୍ରଭୁ ମୋତେ ବର୍ତ୍ତମାନ ମୃତ୍ୟୁ ଦିଅନ୍ତୁ। ଆପଣ ମୃତ୍ୟୁ ଭୟ କ'ଣ ଆସିବ, ମୃତ୍ୟୁକୁ ବହୁତ ଆନନ୍ଦିତ ହେଲେ ସେମାନେ ମୃତ୍ୟୁ ପ୍ରାପ୍ତ ହେବା ପାଇଁ ଗୋଳଶେଖର ପ୍ରାର୍ଥନା କରୁଛନ୍ତି। ଅଧିକ ବର୍ତ୍ତମାନ ଯୁବକ ଅବସ୍ଥାରେ ମୋତେ ମୃତ୍ୟୁ ପ୍ରଦାନ କରନ୍ତୁ, କାହିଁକି ନା ବର୍ତ୍ତମାନ ମୁଁ ଚିନ୍ତା କରିପାରୁଛି ମୃତ୍ୟୁ ସମୟରେ ତପବାପରେ କଣ୍ଠା କଥା କହି ହେବ ନାହିଁ, ସ୍ମରଣ ପୂଜାରେ ବହୁତ କଷ୍ଟ ଥାଏ ସେ ସମୟରେ, ଆଉ ଜଣେ ସ୍ମରଣ କେମିତି କରିପାରିବ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ତେଣୁ ଏ ପ୍ରକୃତରେ ଆମ ମୃତ୍ୟୁ ନାହିଁ, କିନ୍ତୁ ଏ ଯେଉଁ ଶରୀର ତ୍ୟାଗ କରିବା ଏଇଟା ମୃତ୍ୟୁ ବୋଲି କୁହାଯାଉଛି। ଆତ୍ମା କଥା କୁହାରେ କହିବି ଭଗବାନ କହିବେ ମଧ୍ୟ ଇଏ ମଧ୍ୟ ସେ କହିବେ କହିବେ, ଆମେ ଯେଉଁ ଶରୀର ତ୍ୟାଗ କରିବା କିଭଳି ଶରୀର ତ୍ୟାଗ କରିବା, ଆମ ପ୍ରକୃତ ମୃତ୍ୟୁକୁ ଜୟ କରିବା, ଭଗବାନଙ୍କ ସ୍ମରଣ କରି ଯେତେବେଳେ ଶରୀର ତ୍ୟାଗ କରିବା ସେଟା ଆମେ ମୃତ୍ୟୁକୁ ଜୟ କଲେ, ମୃତ୍ୟୁ ଦ୍ୱାରା ଆମେ ପରାଜିତ ହେଲେ ନାହିଁ, ମୃତ୍ୟୁକୁ ଆମେ ଜୟ କଲେ। ପ୍ରଭୁବାନ ମହାରାଜ ଉଦାହରଣ ଦିଅନ୍ତି, ଗୋଟେ ବିରାଡ଼ିର ଉଦାହରଣ ଦିଅନ୍ତି, ବିରାଡ଼ି ତା ମଧ୍ୟରେ ବିରାଡ଼ି ଛୁଆକୁ ନେଉଥିବ, ବିରାଡ଼ି ଜନ୍ମ କରୁଥିବ, ଦେଖୁଥିବେ ଆପଣ ଦେଖୁଥିବେ ଏଠି ଦେଖୁଥିବେ ସେଠି ଦେଖୁଥିବେ, ସେ ବିଭିନ୍ନ ଜାଗା ପକୁଥିବ ତା ପିଲାମାନଙ୍କୁ ନେଇକି, କାରଣ ସେ ଭାବେ ସୁରକ୍ଷିତ ସ୍ଥାନ ନୁହଁ ଆଉ ଗୋଟେ ସୁରକ୍ଷିତ ସ୍ଥାନ ଏହି ଭାବରେ ସେ ହେଉଥିବ। କିନ୍ତୁ ଯଦି ବିରାଡ଼ି ପକ୍ଷରେ ଯଦି ମୂଷା ଛୁଆଟି ଆସିଗଲା ତାହେଲେ ସେ ଯନ୍ତ୍ରଣାଟି କାହା କରିବ, ମୃତ୍ୟୁ ଯନ୍ତ୍ରଣା ପ୍ରାପ୍ତ ହେବ। କିନ୍ତୁ ବିରାଡ଼ି ଛୁଆ ମା' ମୁଖରେ ଥିଲାବେଳେ ଆନନ୍ଦରେ ସେଇଥାଏ, ସେ ତାର ଚିନ୍ତା ନଥାଏ। ସେହିଭଳି ଭାବରେ ଅଭକ୍ତ ମୃତ୍ୟୁବରଣ କରୁଛି, ଭକ୍ତ ମଧ୍ୟ ମୃତ୍ୟୁବରଣ କରୁଛି, କିନ୍ତୁ ଭକ୍ତକୁ ମୃତ୍ୟୁ ଭକ୍ତ ମାନେ ଯେଉଁମାନେ ଜ୍ଞାନୀ ବ୍ୟକ୍ତି ସେମାନେ ଜାଣନ୍ତି ତାଙ୍କ ମୃତ୍ୟୁ ନାହିଁ, ସେମାନେ ହେଉଛନ୍ତି ସର୍ବପ୍ରଥମ ସେମାନଙ୍କ ଆତ୍ମା ଭଗବତ ତୃତୀୟ ତୃତୀୟ ସ୍ୱରୂପ ଭଗବାନ ତା କହିଲେ ଧୀର ସ୍ତତ୍ର ହୋଇଛି ତଥା ଦେହାନ୍ତର ପ୍ରାପ୍ତି, ଏ କେବଳ ଦେହର ଅନ୍ତର ହେଉଛି, ଦେହ ଛାଡ଼ିକି ଆମେ ଦେହ ପ୍ରାପ୍ତ ହେବା, ତେଣୁ ଧୀର ବ୍ୟକ୍ତି ସେଥିରେ ମୂଲ୍ୟ ହୁଅନ୍ତି ନାହିଁ, ଧୀର ସ୍ତତ୍ର ନୁହଁ। ତେଣୁ ଇଏ ଯେଉଁ ଶରୀର ତ୍ୟାଗ କରି କଳବ ତ୍ୟାଗ କରିବେ ସେଥିରେ ସେ ଆନନ୍ଦିତ ହେବେ, ଭଗବାନଙ୍କର ଧ୍ୟାନ ପାଇଁ ଯିବା, ଭଗବାନ ସ୍ମରଣ କରିବେ, ପ୍ରଭୁ ମୋତେ ଶୀଘ୍ର ନେଇଯାଆନ୍ତି ଏଠୁ, ଇଏ ବୈଷ୍ଣବଙ୍କର ତାରର ଚିନ୍ତାଧାରା। କିନ୍ତୁ ସାଧାରଣତଃ ସମସ୍ତେ ଭୟ ମୃତ୍ୟୁ ପାଇଁ ଭୟଭୀତ ରହିଛନ୍ତି, ମୃତ୍ୟୁ ପାଇଁ ଭୟଭୀତ, ଏ ସ୍ତରରୁ ସମସ୍ତେ ଯାଇପାରିବେ, ଜଣେ ଭକ୍ତ ଉନ୍ନତ ଭକ୍ତ ନହେଲେ ସେ ଜାଣିପାରିବ ନାହିଁ, ମୃତ୍ୟୁ ସମୟରେ ତା ଭୟ ଆସିବ। ଯମରାଜଙ୍କର ଯେବେ ଅଜାମିଳ 88 ବର୍ଷ ବୟସ ମୃତ୍ୟୁ ହେଲା, ସେ ସମୟରେ ଯମରାଜଙ୍କ ଦୂତ ଜଣେ ଆସିଲେ, 3 ଜଣ ଦୂତ ଆସିଗଲେ, ତାଙ୍କୁ ଦେଖି ବହୁତ ଭୟଭୀତ ହୋଇଗଲା, ଏବଂ ସେ ପୁଅ ତାର ସୌଭାଗ୍ୟବଶତଃ ତାର 5 ବର୍ଷର ପୁତ୍ର ଦଶମ ପୁତ୍ର ସେ ନିକଟରେ ଖେଳୁଥିଲା, ତାର ନାଁ ସୌଭାଗ୍ୟବଶତଃ ତା ନାଁ ଦିଆହେଇଥିଲା ନାରାୟଣ, ତେଣୁ ନାରାୟଣଙ୍କୁ ଡାକିଥିଲା ସିଏ, ତାଦ୍ୱାରା ସେ ଉଦ୍ଧାର ପାଇଗଲା ସିଏ। ତେଣୁ ସେ ମୃତ୍ୟୁ ସମସ୍ତେ ପ୍ରାପ୍ତ ହୋଇପାରିବେ, ସେଇଟା ଶ୍ରେଷ୍ଠ ମୃତ୍ୟୁ। କିନ୍ତୁ ନେକ୍ସଟ ବେଷ୍ଟ କେଉଁଟା ନାହିଁ, ମୃତ୍ୟୁ କ'ଣ ଯେଉଁ ଯୁଦ୍ଧରେ ଯଦି ଶତ୍ରୁ ସାମ୍ନାରେ ଯଦି ପଶ୍ଚାତ୍ପଦ ନ ହୋଇକି ଯୁଦ୍ଧ ଯାହାକି ପଳାୟନ ହେଉଛି କ୍ଷତ୍ରିୟ ସ୍ୱଭାବ, ଯୁଦ୍ଧରେ ପଳାୟନ କରିବେ ନାହିଁ ଇଏ ହେଉଛି କ୍ଷତ୍ରିୟ ସ୍ପିରିଟ ସ୍ୱଭାବ ହେଉଛି ଏଇଟା, ତେଣୁ ସେଇଠି ଜଣେ ମୃତ୍ୟୁବରଣ କରେ ସେ ହେଉଛି ଶ୍ରେଷ୍ଠ ମୃତ୍ୟୁ, ମାନେ ନେକ୍ସଟ ବେଷ୍ଟ ବୋଲି କହିବ। ଏ କଥା ଋତ୍ରାସୁର ତାଙ୍କର ଯେତେବେଳେ ଦେବତାମାନେ ସବୁ ଆସିଲେ ଯୁଦ୍ଧ କରିବା ପାଇଁ, ଦଧିଚିଙ୍କର ଅସ୍ଥିରେ ନିର୍ମାଣ କରିଛନ୍ତି ବଜ୍ର, ଏବଂ ତାକୁ ଦେଖି ଅସୁରମାନେ ସେ ପଳେଇ ଯାଉଥିଲେ, କିନ୍ତୁ ରୁଦ୍ରାସୁର ତାଙ୍କୁ ସବୁ ଆହ୍ୱାନ କରୁଥିଲେ, ସେପଟେ ସେ ଏକଥା କହୁଥିଲେ ଏ ମୃତ୍ୟୁ ଶ୍ରେଷ୍ଠ ମୃତ୍ୟୁ, ବର୍ତ୍ତମାନ ହିରଣ୍ୟକଶିପୁ ସେ କଥା କହୁଛନ୍ତି, ଏ ବୀରଗତି ପ୍ରାପ୍ତ ହୋଇଛନ୍ତି ତା କାହିଁକି ତୁମେ ସୂଚନା କରିବ, କାହିଁକି ବହୁତ ଆନନ୍ଦିତ ହେବା କଥା, ତୁମେ ବହୁତ ଗର୍ବ ଅନୁଭବ କରିବା କଥା ଯେ ଏଇଭଳି ଭାବରେ ଜଣେ ବୀରମୃତ୍ୟୁ ପ୍ରାପ୍ତ ହେଲେ, ଆଉ ଭଗବାନଙ୍କ ହାତରେ ହସ୍ତବା କଥା କ'ଣ କୁହାଯିବ ଯେ ଦୀତି ପ୍ରଥମେ ଶୁଣିଥିଲେ ସେତେବେଳେ ସବୁ ଆନନ୍ଦିତ ହୋଇଥିଲେ, କିନ୍ତୁ ପୁତ୍ରର ମୃତ୍ୟୁରେ ବର୍ତ୍ତମାନ ସ୍ୱଭାବ ଅଛନ୍ତି, ସେଥିପାଇଁ ଦୁଇଥର ସମ୍ବୋଧନ କରାଯାଇଛି। ତେଣୁ ତାଙ୍କର ସ୍ୱରୂପ ହେଉଛି ଯେ ଭୂତାନାମ ଇହ ସମ୍ବାସ ପ୍ରପାୟାମ ଇହ ସୁବ୍ରତେ ଦେବେଇ ନେଇ କତ୍ର ନିତାନାମ ଉନ୍ନୀତାନାମ ସ୍ୱକର୍ମଣି। ଏ ଯେଉଁ ଆମର ବର୍ତ୍ତମାନ ଯେଉଁ ଆମର ନିଜ ଜନ୍ମଙ୍କର ବିୟୋଗରେ ଆମେ ଏଭଳି ଶୋକ କରୁଛେ, ସେଇଟା ମୋତେ ଶୋକ କରିବାର ଆବଶ୍ୟକତା ନାହିଁ। ଭୂତାନାମ ଇହ ସମ୍ବାସ ପ୍ରପାୟାମ ଇହ ସୁବ୍ରତେ, ସୁବ୍ରତ କାହାକୁ ସମ୍ବୋଧନ କରୁଛନ୍ତି ମାଆଙ୍କୁ ଅମ୍ବ ଅମ୍ବ କରି ଦୁଇଥର କହିଲେ ନା ମାଆଙ୍କୁ ସେଥିପାଇଁ ମାଆ ବୋଧ ବହୁତ ପ୍ରବନ୍ଧନ କରୁଛନ୍ତି ବହୁତ ଶୋକାଗ୍ର ରହିଛନ୍ତି ତେଣୁ ତାଙ୍କୁ ବିଶେଷ ଭାବରେ ସମ୍ବୋଧନ କରି ସୁବ୍ରତ ବୋଲି କୁହାଯାଉଛି ସୁବ୍ରତ ଦୀତିଙ୍କର ମଧ୍ୟ ବହୁତ ସୁବ୍ରତ ଏତେ ସୁନ୍ଦର ବ୍ରତ ଧାରଣ କରିଥିଲେ ଶ୍ରେଷ୍ଠ ସମୟରେ ବର୍ଣ୍ଣନା କରାଯାଇଛି ପୁଂସଭାବ ବ୍ରତ କରିଥିଲେ ଯାହାଫଳରେ କି ଯେଉଁ ପୁତ୍ର ଦାହ 50 ପୁତ୍ର ଦାହ ହୋଇଥିଲେ ମନ୍ଦ ଦାହ ହୋଇଥିଲେ ଦୀତି ତେଣୁ ତାଙ୍କୁ କହୁଛନ୍ତି ସୁବ୍ରତ ପ୍ରପେୟା ନିବସ ସୁବ୍ରତେ ଯେତେବେଳେ ଆମେ ଜଳପାନ କରିବା ପାଇଁ ଆସନ୍ତି ପ୍ରପେୟା ନିବ ଜଳପାନ କରିବା ବହୁତ ଲୋକ ଆସନ୍ତି ପାନ କରିବେ ଆମର ଖରାଦିନେ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଜଳଛତ୍ର ସବୁ ରହିଥିବ ବୁର୍ଲାରେ ଅଛି ନା ନାହିଁ ସମ୍ବଲପୁର ଅଛି ନା ନାହିଁ ସେପଟେ ଅଛି ଜଳଛତ୍ର ଖରାରୁ ମାନେ ଗ୍ରୀଷ୍ମ ବହୁତ ଗ୍ରୀଷ୍ମ ରହିଛି ପ୍ରଭାବ ରହିଛି ସେଥିରୁ ମୁକ୍ତ ହେବା ପାଇଁ ଏ ପହଞ୍ଚିଲେ ସେ ପାଣି ଟିକେ ପିକ୍ ଚାଲିଯିବେ ସେତିକି ସମୟ ଯେଉଁ ରହିବେ ସେଇ ଯେଉଁ ଏକାଠି ହେଲେ ମିଳନ ହେଲେ ତାପରେ ଯେଉଁ ପଳେଇଛି ସେଥିପାଇଁ ଦୁଃଖ କରୁଛନ୍ତି ତେଣୁ ଏଇ ଭୌତିକ ଜଗତ ସେଇଭଳି ଭାବରେ ଆମେ ଶରୀର ପାଇଛେ ଶରୀର ସମ୍ବନ୍ଧ ଥିବା ପର୍ଯ୍ୟନ୍ତ ଆମେ ସମ୍ବନ୍ଧରେ ରହିଛୁ ଶରୀର ଚାଲିଗଲେ ସେ ସମ୍ବନ୍ଧ ତୁଟିଯିବ ଦୈବେନିକତ୍ର ନିଦାନ ଭଗବାନଙ୍କ ଦ୍ୱାରା ଦେବତାମାନଙ୍କ ଦ୍ୱାରା ଏସବୁ କରାଯାଉଛି ଏକତ୍ର ଆଦି ହେଇଛନ୍ତି ପୁଣି ଚାଲିଯିବେ ଉନ୍ନୀତାନ ପୁଣି କେତେବେଳେ ମଧ୍ୟ ବିଚ୍ଛିନ୍ନ ହୋଇଯାଉଛନ୍ତି କେତେବେଳେ ମିଳିତ ହୋଇଯାଉଛନ୍ତି କେତେବେଳେ ବିଚ୍ଛିନ୍ନ ହୋଇଯାଉଛନ୍ତି ଏଇ ଜ୍ଞାନ ଦେଇଥିଲେ ଯେତେବେଳେ ଷଷ୍ଠ ସ୍ଥାନରେ ବର୍ଣ୍ଣନା କରାଯାଏ ଚିତ୍ର ହେତୁ ଯେତେବେଳେ ସେ ଦେବଳ ବିଚ୍ଛିନ୍ନ କିଏ ଆସିଥିଲେ ସେ ଏଇ ଜ୍ଞାନ ପ୍ରଦାନ କରିଥିଲେ ଅଙ୍ଗିରା ଅଙ୍ଗିରା ନା ଅଙ୍ଗିରା ଅଙ୍ଗିରା ଅଙ୍ଗିରାରୁ ସେ ଆସିଥିଲେ ସେ ସମୟରେ ପ୍ରଥମେ ଆସିଥିଲେ ଚିତ୍ରକେତୁ ପାଖକୁ ଚିତ୍ରକେତୁ ତାଙ୍କର ଗୋଟିଏ ପତ୍ନୀ ଥିଲେ ଗୋଟିଏ ପତ୍ନୀ ଥିଲେ କିନ୍ତୁ ଗୋଟିଏ ପୁତ୍ର ନଥିଲେ ତେଣୁ ଅଙ୍ଗିରାରୁ ସେ ଆସିଲେ ସେ ହେଉଛୁ ତାକୁ ଅନୁରୋଧ କଲା ପରେ ସେ ତାଙ୍କୁ କହିଥିଲେ ତୁମର ଗୋଟେ ପୁତ୍ର ଯାହା ଦେବ କିନ୍ତୁ ତୁମକୁ ଆନନ୍ଦ ଦେବ ଏବଂ ଦୁଃଖ ମଧ୍ୟ ଦେବ କିନ୍ତୁ ତା ନାମ ରଖାଯାଇଥିଲା ହର୍ଷ ଶୋକ କାରଣ ସେ ଯେତେବେଳେ କମ୍ ବୟସରେ ତାଙ୍କର ଯେଉଁ ପତ୍ନୀ ଯେଉଁ ଜ୍ୟେଷ୍ଠ ପତ୍ନୀ ସେ ପୁତ୍ର ପ୍ରଦାନ କରିଥିଲେ ସେ ଜ୍ୟେଷ୍ଠ ପତ୍ନୀଙ୍କୁ ସେ ପ୍ରେମ କଲେ ଆଉ ସବୁ ଭୁଲିଗଲେ 1999 ପ୍ରାଣୀଙ୍କୁ ଆଉ ପଚାରିଲେ ନାହିଁ କିନ୍ତୁ ସେମାନେ ସବୁ ମିଶି ତାଙ୍କୁ ବିଷ ଦେଇଥିଲେ ଛୋଟ ପିଲାଙ୍କୁ ବିଷ ଦେଇଥିଲେ ସେହି ସମୟରେ ଯେଉଁ ସ୍ପନ୍ଦନ କରୁଥିଲେ ସେ ସମୟରେ ଅଙ୍ଗ୍ରାଡ଼ି ସେ କଥା କହିଥିଲେ ଷଷ୍ଠ ସ୍ଥାନରେ ବର୍ଣ୍ଣନା କରାଯାଇଛି ଯେମିତି ସ୍ରୋତ ବେଗେନ ବାଲୁକା ସ୍ରୋତରେ ସ୍ରୋତ ବେଗରେ ବାଲୁକାମାନେ ଆସି ଏକାଠି ହୋଇଯାଉଛନ୍ତି ସେଭଳି ଭାବରେ କ'ଣ ସେଭଳି ଭାବରେ ଯଥା ପ୍ରିୟାନ୍ତି ସଂୟାନ୍ତି ସ୍ରୋତ ବେଗେନ ବାଲୁକା ସଂଯୋଜନ୍ତେ ବିଜୁଜନ୍ତେ ତଥା କାଳନ ଦେଇନା ଯେଭଳି ଭାବରେ ସ୍ରୋତ ବେଗରେ ବାଲୁମାନେ ଆସି ଏକାଠି ହୋଇଯାଉଛନ୍ତି ପୁଣି ସ୍ରୋତରେ ପୁଣି ବିଚ୍ଛିନ୍ନ ହୋଇଯାଉଛନ୍ତି ସେହିଭଳି ଭାବରେ ଆମେ ଏଇ ଯେଉଁ ଦୈବମାନଙ୍କ ଦୈବ ଦେବତାମାନଙ୍କ ଦେବତାମାନଙ୍କର ଆରେଞ୍ଜମେଣ୍ଟରେ ବ୍ୟବସ୍ଥାରେ କେତେବେଳେ ଆମେ ଏକାଠି ହୋଇଯାଉଛେ କେତେବେଳେ ବିଚ୍ଛିନ୍ନ ହୋଇଯାଉଛେ ତେଣୁ ଦୈବେନ କ୍ଷେତ୍ର ନିତାନ ଉନ୍ନୀତାନ ସ୍ୱକର୍ମ ବି କାହିଁକି ଏକାଠି ହେଉଛେ ଏବଂ କେମିତି ବିଚ୍ଛିନ୍ନ ହୋଇଯାଉଛେ ନା ସ୍ୱକର୍ମ ବି ଆମେ କର୍ମଫଳ ସମସ୍ତେ ଭୋଗ କରୁଛନ୍ତି କର୍ମଫଳ କର୍ମ ଦୈବନେତ୍ରୀଣ ଦନ୍ତୁ ଦେହ ପ୍ରତ୍ୟୟ ଆମେ ଯେଉଁ କର୍ମ କରୁଛେ ସେହି ଅନୁସାରେ ଆମର ପରଜନ୍ମ ନିର୍ଦ୍ଧାରିତ ହେଉଛି ସ୍ୱକର୍ମ ବି ଏ କର୍ମ ହେଉଛି ମୂଳ ଜିନିଷ କର୍ମ କର୍ମବନ୍ଧନରେ ପଡ଼ି ଆମେ ଏଇଭଳି ଭାବରେ ଶରୀର ପ୍ରାପ୍ତ ହେଉଛେ ତେଣୁ ବନ୍ଧୁ ବିଚ୍ଛେଦ ଦୁଃଖ ଲୁଚାଇବ ଭାବନା ନିର୍ବାପିତ ବିଦ୍ୟା ତାଙ୍କର ପୁତ୍ରର ଯେଉଁ ଆମେ କହିଲେଣି ଦେଶ କାଳଜ୍ଞ ତେଣୁ ଏଇ ଯେଉଁ ବର୍ତ୍ତମାନ ସମୟ ହେଉଛି କ'ଣ ନା ମା ବହୁତ ପ୍ରଦାନ କରୁଛନ୍ତି ବହୁତ ପ୍ରଦାନ କରୁଛନ୍ତି ତେଣୁ ତାଙ୍କୁ ବନ୍ଧୁ ବିଚ୍ଛେଦ ଦୁଃଖ ଲୁଚାଇବ ବହୁତ ଦୁଃଖ ହୋଇଛି ଏଇ ଦୁଃଖକୁ ତାକୁ ଦୂର କରିବା ପାଇଁ ନିର୍ବାପିତ ଏଇ ଦୁଃଖକୁ ଦୂର କରିବା ପାଇଁ ଏଇ କଥାଟି କହୁଛନ୍ତି ଦେଶ କାଳ ସେ କ'ଣ ତାଙ୍କ ପ୍ରକୃତରେ ଏ କଥା ଶୁଣି ତାଙ୍କ ଶୋକ ଦୂର ହୋଇଗଲା ସମସ୍ତଙ୍କ ଶୋକ ଦୂର ହୋଇଗଲା ଦେଶ କାଳ ପାଇଁ ଆଉ ପରେ ଆମେ ଜାଣିବା ତେଣୁ ହିରଣ୍ୟକଶିପୁ ଯଦିଓ ଜଣେ ଦୈତ୍ୟ, ତଥାପି ତାର ବୈଦିକ ଜ୍ଞାନ ଏବଂ ନିଜର ଅନୁଭୂତି ଥିଲା। ତେଣୁ ଦେଶ କାଳଜ୍ଞ କିଭଳି କଥା କହିବାକୁ ପଡ଼ିବ ସେଟା ଦେଶ କାଳଜ୍ଞ ହେଇଥିବାରୁ ସେ କହିପାରୁଥିଲେ। ତେଣୁ ପରସ୍ପର କହୁଛନ୍ତି, ଯୁଷ୍ମତ୍ ପ୍ରବୋଧାର୍ଥଂ ଉକ୍ତମ୍ ଇଦଂ ଲୋକଦୃଷ୍ଟିଆ ତତ୍ତ୍ୱଦୃଷ୍ଟିଆ ତୁ ହିରଣ୍ୟାକ୍ଷ ଖଡ଼ୁ ଏବ ଆତ୍ମୈବ ନ ତୁ ଦେହ ତସ୍ମାତ୍। ଏଇଟା ଖାଲି ଲୋକ ଦୃଷ୍ଟିରେ ଏ ମା ଏଇଟା ଯେଉଁମାନଙ୍କର ବୁଦ୍ଧି ନାହିଁ ସେମାନଙ୍କ ପାଇଁ ମୁଁ ଏଇଟା କହୁଛି, କିନ୍ତୁ ତୁମେ ତ ବହୁତ ଜ୍ଞାନୀ ନା, କଶ୍ୟପଙ୍କର ପତ୍ନୀ, ମୋ ପିତା କଶ୍ୟପ, ମୁଁ ତ ବହୁତ ବିଦ୍ୱାନ ବ୍ୟକ୍ତି, ଜଣେ ଜଣେ ସପ୍ତର୍ଷିମାନଙ୍କୁ ଜଣେ କଶ୍ୟପ, କଶ୍ୟପ ତ୍ରୀ ମରିଚି ବିଶ୍ୱାମିତ୍ର ଏମାନେ ସବୁ ବିଭିନ୍ନ ପ୍ରକାର ସପ୍ତର୍ଷି ସବୁ ରହିଛନ୍ତି, ବିଭିନ୍ନ ମନୁରେ ବିଭିନ୍ନ ସପ୍ତର୍ଷିମାନେ ରହିଛନ୍ତି ସବୁ। ଇଏ ଯେଉଁ ରହିଛନ୍ତି ପ୍ରଥମ ମନଙ୍କ ସମୟ କଥା, ପ୍ରଥମ ମନଙ୍କ ସମୟରେ ଏମାନେ ଥିଲେ, ସପ୍ତର୍ଷି ଥିଲେ। ତେଣୁ ଇଏ ଯେଉଁ କଶ୍ୟପ ତାଙ୍କର ପତ୍ନୀ ତୁମେ, ତୁମର ସବୁ ଜ୍ଞାନ ରହିବା କଥା। ତେଣୁ ଏଇ ଯେଉଁ ମୁଁ କହିଲି ଏ ଶରୀର, ସେ କ'ଣ ପ୍ରକୃତିରେ ଶରୀର, ଯୁଷ୍ମତ୍ ପ୍ରବୋଧାର୍ଥ ଉକ୍ତମ୍ ଇଦମ୍, ମୁଁ ତାକୁ ବୁଝିବା ପାଇଁ କଥା କହିଲି, କିନ୍ତୁ ପ୍ରକୃତରେ ଏ ଲୋକ ଦୃଷ୍ଟିରେ ଲୋକମାନେ ଜାଣନ୍ତି ନାହିଁ ଏ ଜ୍ଞାନ, ଲୋକମାନେ ଭାବନ୍ତି ସେ ସେ ଶରୀର ଥିଲା, ସବୁ ଚାଲିଲା, ସେ ମରିଗଲା, ଲୋକମାନେ ଏବେ ଭାବନ୍ତି। କିନ୍ତୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଜାଣନ୍ତି ସେ ଶରୀର ନୁହଁ, ହେଉଛନ୍ତି ତତ୍ତ୍ୱ ଦୃଷ୍ଟି। ମୁଁ ତୁମକୁ ତତ୍ତ୍ୱ କଥା କହୁଛି, ଶୁଣ ମା, ତତ୍ତ୍ୱ ଦୃଷ୍ଟି ହିରଣ୍ୟାକ୍ଷ ଖଡ଼ୁ ଏବଂ ଆତ୍ମୀୟ, ସେ ଶରୀର ନୁହଁ, ସେ ହେଉଛି ଆତ୍ମା। ଆତ୍ମା ସମସ୍ତ ଜ୍ଞାନ ବର୍ତ୍ତମାନ ଦେବେ, ଇଏ ହେଉଛି ସାଂଖ୍ୟ ଯୋଗ, ଆତ୍ମା ସମସ୍ତ ଜ୍ଞାନ ବର୍ତ୍ତମାନ ଦେବେ, ଅନାତ୍ମା ଏବଂ ଆତ୍ମା ଦୁଇଟା ବିଷୟରେ ଜ୍ଞାନ ଦେବେ, ଭଗବାନ ଦେଇଥିଲେ ଅର୍ଜୁନ, ଅର୍ଜୁନଙ୍କୁ ଦ୍ୱିତୀୟ ଅଧ୍ୟାୟରେ ହିରଣ୍ୟକଶିପୁ ମଧ୍ୟ ସେଇଭଳି ଜ୍ଞାନ ଦେବେ। ତେଣୁ ଏହି ଶ୍ଳୋକ କହୁ, ନିତ୍ୟ ଆତ୍ମା ଅପୟ ଶୁଦ୍ଧ ସର୍ବଗ ସର୍ବବିତ୍ତର ଧତ୍ତେ ସ ଅସୌ ଆତ୍ମନୋ ଲିଙ୍ଗ ମାୟା ବିସୃଜନ ଗୁଣା। ଏ ମା, ସିଏ ପ୍ରକୃତରେ ହିରଣ୍ୟକ ଯେଉଁ ଶରୀର ପ୍ରାପ୍ତ ହୋଇଥିଲା, ସେ ପ୍ରକୃତରେ ସେ ଶରୀର ନୁହଁ, ସେ ହେଉଛି ଆତ୍ମା। ଏ ଜ୍ଞାନ ଦେଉଛନ୍ତି କଥା, ମା କହୁଛନ୍ତି ସେ ଜ୍ଞାନ ସବୁ ରହିଛି, କିନ୍ତୁ ଯେତେବେଳେ ସେଠି ଜ୍ଞାନ ଦେଉଥିଲେ ମୁଁ ବିଷ୍ଣୁଙ୍କୁ ବଧ କରିବି, କାରଣ ସେ ମୋ ଭାଇକୁ ହତ୍ୟା କରିଛି। ଅସୁରମାନଙ୍କ ସବୁ ଜ୍ଞାନ ରହିଛି, କିନ୍ତୁ ତାକୁ ପ୍ରାକ୍ଟିକାଲ ଆପ୍ଲିକେସନ ନଥାଏ, ନିଜ ସେଟାକୁ ଜ୍ଞାନଟାକୁ ବିଜ୍ଞାନ ପରିଣତ କରିପାରନ୍ତି ନାହିଁ। ଜ୍ଞାନ ରହିଛି କିନ୍ତୁ ସେଇଭଳି ଭାବରେ କାର୍ଯ୍ୟ କରୁନାହାନ୍ତି। ଏଠି ମାଆଙ୍କୁ ଜ୍ଞାନ ଉପରେ ଦେଇ ଦେଉଛନ୍ତି, ବହୁତ ଇଏ ହେଉଛି ଯେଉଁ ଆମର କୁହାଯାଏ ଆଚାର କେ କରେ ଆଚାର କେ ପ୍ରଚାର କରେ ନା, ସବୁ ଜ୍ଞାନ ରହିଛି ସେ ଅନୁସାରେ ସେମାନେ ଜୀବନଯାପନ କରୁଛନ୍ତି, କିନ୍ତୁ ପ୍ରଚାର କରୁନାହାନ୍ତି। କିନ୍ତୁ କିଏ ପ୍ରଚାର କରୁଛନ୍ତି, ଆଚାର ଆଚାର କରିପାରୁନାହାନ୍ତି, ମାନେ କହିଦେଉଛନ୍ତି ଜ୍ଞାନ ଏସବୁ ରହିଛି, କିନ୍ତୁ ନିଜେ ଆଚରଣ କରିପାରୁନାହାନ୍ତି। ତେଣୁ ଆଚାର୍ଯ୍ୟ ଯେ ସେ ଦୁଇଟା ଯାକ କରିବେ, ଆଚାର ପ୍ରଚାର କରିବେ, ଦୁଇ କ'ଣ ଅଯୋଧ୍ୟା ଆଚାର୍ଯ୍ୟଙ୍କ ସମ୍ବନ୍ଧରେ କୁହାଯାଏ କଥା, ସେ ଆଚାର କରୁଥିଲେ ଏବଂ ପ୍ରଚାର ମଧ୍ୟ କରୁଥିଲେ। ବୈଷ୍ଣବ ଆଚାର୍ଯ୍ୟମାନେ ସେମାନେ ଖାଲି ପ୍ରଚାର କରନ୍ତି ନାହିଁ, ସେମାନେ ନିଜ ଜୀବନରେ ଆଚରଣ କରନ୍ତି। ଯେଉଁମାନେ ନିଜ ଜୀବନରେ ଆଚରଣ କରନ୍ତି ତାଙ୍କର ପ୍ରଚାରଟା ଫଳପ୍ରଦ ହୁଏ। ଆମ ଶିଷ୍ୟମାନେ ଗୌରବନ୍ଦୁ ସେ ମହାରାଜ କହନ୍ତି, ଇଏ ଯେଉଁମାନେ ନିଜେ ଆଚରଣ କରୁନାହାନ୍ତି ଖାଲି ଉପଦେଶ ଦେଉଛନ୍ତି, ସେ ହେଉଛି ବ୍ଲାଙ୍କ ଫାୟାର, ବ୍ଲାଙ୍କ ଫାୟାର ବି ମୃତ୍ୟୁବରଣ କରିବେ ନାହିଁ। ଟିଚର ଟିଚର ଆପଣ ଟିଚର ଅଛନ୍ତି, ଟିଚର ଯିଏ ସେ ନିଜେ ସିଗରେଟ୍ ଟାଣୁଥିବେ, କିନ୍ତୁ ପିଲାମାନେ ସିଗରେଟ୍ ଟାଣିବେ ନାହିଁ, ତେଣୁ ତାର ଇମ୍ପାକ୍ଟ ପଡ଼ିବ ନାହିଁ, ଫଳ ପଡ଼ିବ ନାହିଁ। ଆଚାର୍ଯ୍ୟ କରି ନିଜେ ଆଚରଣ କରି ସେ କଥା କହିବେ, ହେଉଛି ଆଚାର୍ଯ୍ୟ। ତେଣୁ ଏମାନେ ଅସୁର ସ୍ୱଭାବ କହିଲେ, ଯଦିଓ ଜ୍ଞାନ ଅଛି କିନ୍ତୁ କାର୍ଯ୍ୟ କଲେ ବିପରୀତ କାର୍ଯ୍ୟ କରୁଛନ୍ତି, କିନ୍ତୁ ମାଆଙ୍କୁ ଦେଶ କାଳ ସବୁ ଜ୍ଞାନ ରହିଛି। ମାଆଙ୍କୁ କହୁଛନ୍ତି ପ୍ରକୃତରେ ତୁମର ପୁତ୍ର, ସେ ପ୍ରକୃତରେ ଶରୀର ନଥିଲା, ସେ ହେଉଛି ଆତ୍ମା, ହେଉଛି ନିତ୍ୟ ଆତ୍ମା, ହେଉଛି ନିତ୍ୟ। ଭଗବତ ଗୀତା ମଧ୍ୟ ଭଗବାନ ସେ କଥା କହିଲେ, ଯେଉଁ ନିତ୍ୟ ଶାଶ୍ୱତ ହୁଏ ପୁରାଣ ନ ହନ୍ୟତେ ହନ୍ୟମାନେ ଶରୀରେ, ନିତ୍ୟ ଏବଂ ଶାଶ୍ୱତ, ନିତ୍ୟ ଏବଂ ଶାଶ୍ୱତ ଭିତରେ କ'ଣ ତଫାତ୍ ରହିଛି? ଭଗବତ ମହାରାଜ କହିଛନ୍ତି परमानेंट इटर्नल एवरी कहते हैं ट्रांसलेशन कर नित्य एवं शाश्वत भीतर तथा सुदर्शन कहते नित्य कहले कौन वृद्धि निषेध नित्य कहले सब रही मैंने आम एत वर्ष है कौन जम्प लाइक कौन बढ़ी गल नित्य कह वृद्धि निषेध कर नित्य जो आत्मार जो शरीर रही आकृति रही एक दस हजार भाग भागे केश अग्रह दस हजार भाग भागे सी हूँ आत्मार स्थिति बहुत वर्ष होगा आगे बढ़ जाइए ना ना से नित्य शब्द व्यवहार कर शाश्वत कहीं कहुची ना शाश्वत कहले अपक्षय निषिद्ध निषेध कर शाश्वत कहले एत वर्ष होगा आज क्षीण हो ना ना से दस हजार भाग भागे नित्य शाश्वत से व्यवहार भगवान कहते एटी मध्यक सुविधा कर नित्य आत्मा अव्यय अव्यय मान से अपक्षय निषेध ये टीका सुविधा कह जाए अव्यय कहे क्षय निषेध कर नित्य आत्मा अव्यय एवं शुद्ध आत्मा जे गुण संग मिशी से अशुद्ध होगा आत्मा सब आत्मा असंग भी कहलाए गुण से अलग रही कि प्रभाव भी रही यहाँ कथा कितु आम जो आत्मा सम्बन्धी ज्ञान प्राप्त हवा से भाव में आत्मा को मुक्त हाँपाई जो व्यवस्था करवा सब रही भगवत रही प्रथम समय द्वितीय अध्याय ये किए सूत्र गोस्वामी प्रभुपाद महाराज भगवत सभी कौन जो रही लोक मैंने द्वितीय स्कंध यह द्वितीय स्कंध द्वितीय अध्याय प्रथम अध्याय सुखदेव गोस्वामी कौन निद्रया नीति नक्त व्यवायन चवावय दिवाचातराधन कुटुंब भरणी नवा प्रभुपाद महाराज भगवत सभी कहते हैं ये जो रही ये जो वेदर है सब सार जिनटा हो जाए कौन से ना आम ए शरीर नुह आम हो आत्मा समग्र वेदर जो ज्ञान रही ज्ञानटा रही आत्मा को ये गुण भितर रही मुक्त करवा यह समस्त वैदिक ज्ञान सार जिनटा हो निद्रा ये डॉक्टर से प्रभुपाद महाराज कहते बिकज ह्यूमन लाइफ इज अ कॉम्बिनेशन ऑफ मैटर एंड स्पिरिट सोल द होल प्रोसेस ऑफ वैदिक नॉलेज इज डायरेक्टेड एट लिबरेटिंग द स्पिरिट सोल फ्रॉम द कंटामिनेशन ऑफ मैटर मैटेरियलिस्टिक वे ऑफ लाइफ इज डिस्क्राइब हियरिंग इन नर्सर सुखदेव गोस्वामी ये तक कथ आरम्भ करते कारण परीक्षित महाराज प्रश्न पचारे आम कौन कर्तव्य एवं कौन कर्तव्य नुह ये प्रश्न पचारे तेणु सुखदेव गोस्वामी कौटा करवा कथा नुह से आरंभ करते कहीं सकड़ अनुसूत भाग से ही करेणु ये श्लोक सुख निद्रा ये नाक्तम रात्रि निद्रा कटि जा सका दिवा चार हया राजन कौट पैसा आसो कमी कुटुंब भरण करी दिवा चार हया राजन कुटुंब भरण ना देहापत्य कलत्रादिशु देह अपत्य कहले पुत्र संतान इत्यादि कलत्र कहले स्त्री इत्यादि एमाने सेमाने भावन्ति एमाने रक्षा करिबे आत्मसैन्येषु असत्सु यद्यपि सेमानंकर निधन देखुछन्ति देखिकि मध्ये सेमाने भावुछन्ति मोते रक्षा करिबे तेषां प्रमद निधन पश्चन अपि न पश्यति ताकर मृत्यु देखिकि मध्ये एमाने प्रमत अवस्था रहिछन्ति देखिकि मध्ये देखिपारु नाहान्ति निद्रया हेतु नाकं व्यवहार जवाब दिवाकाते आराधन कुटुंब भरणी नवा ये श्लोकरे कृपाधन कहुछन्ति प्रकृतिरे ह्यूमन लाइफ जो मनुष्य शरीर में प्राप्त होट इज अ कम्बिनेसन अफ मैटर एंड स्पिरिट सोल खाली मनुष्य शरीर में सब शरीर से भाव में कि विशेष भाव में मनुष्य शरीर ये आम जाना ये शरीर हूँ भौतिक वस्तु रही परमात्मिक वस्तु चीज वस्तु रही समस्त वैदिक शास्त्र उद्देश्य होता केमिटी आत्मा को जो कौन भौतिक पदार्थ भेजे रही बंदी रही उद्धार करवा समस्त वैदिक शास्त्र उद्देश्य होता तेणु प्रभुनाथ कहते मैटेरियलिस्टिक वे ऑफ लाइफ इज डिस्क्राइब हियर इन नर्सरी बहुत संक्षेप गोटे गोटे श्लोक ये भौतिक जो धारा को वर्णना कर दे सुखदेव गोस्वामी तेणु ये आमर हिरण्यकश्यप से कथा कहते माँ को माँ नित्य आत्मा अव्यय शुद्ध सर्वग सर्वविद पर आत्मा सबटा ही गाईपर सर्वग भगवदगीता मतलब भगवान कर्वग सर्वगत स्थान अचल सनातन सर्वगत सबुठ से जापर आम ब्रह्मण को आम के ब्रह्मा हो कहब ना के पाता जाए भी कहब ना ब्रह्मांड रमी कौन भाग्यवान भगवान कहले ना महाप्रभु जन्म बीती जानक जन्म बीती जा तेणु सर्वग सर्वविद पर सर्वविद सर्वज्ञ से पर कहले ये भौतिक जगत ऊर्धर से भौतिक जगत से नो आत्मा धत्ते सब एवं आत्मनोलिंग माया विशुजन गुणन माया द्वारा त्रिगुण द्वारा से लिंग शरीर धारण कर शरीर जो आम धारण करते लिंग शरीर धारण करते गुण वश करते आम शरीर प्राप्त होते प्रकृति में आम शरीर नुह ये आत्मा सम्बन्ध ज्ञान सांख्य योग भगवान देखते अर्जुन को से भाव में हिरण्यकशिपु पर दौरान तेणु प्रभुपाद महाराज कहते जे जड़े भगवान शरणागत नहवा पर्यंत बद्धजीव को भूत प्रकृतर व्यवस्था अनुसार एक शरीर रू आ एक शरीर को भ्रमण करवा हुए चली भाव चली जड़े जदि भगवान शरण नजवा पर्यंत ये चली पुनरपि जनन पुनरपि मारण पुनरपि जननी गचर शयन ये चली जड़े जी भगवान शरण गले जो कह जो ये ब्रह्मांड रमित कौन भाग्यवान जीव गुरु कृष्ण प्रसाद पाए भक्तिलता विजय गुरु कृपार भगवान प्राप्त होंगे भगवान कृपार गुरु को प्राप्त होंगे से भक्तिलता को प्राप्त होंगे हरे कृष्णा 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 हरे 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 राम 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 हरे हरे तेणु ये जन जे गुरु कृपार भगवान कृपार ये भक्ति प्राप्त होंगे भगवान शरण जाती से यूर मुक्त हो पारे ना भौतिक जगत ही घूरी बुलुए तेणु यही कथाटा बहुत दुईट उदाहरण मध्यम कहते यथा अंबसा प्रचलता तरगो भी चढ़ाइव चक्षुषा भ्रम्यमाणीन दृश्यते चलती बहु जो भाव अंबसा प्रचलता तरगो भी चढ़ाइव आम रही आम यू राधाकुंड कहते राधाकुंड श्यामकुंड ये हूँ गिरी गोवर्धन तेणु आप जीवे ये रास्त रही चैनल रही रास्त जी गच सब रही जी जल पवन द्वारा जलटा हलुच्छी गचटा हल्ला भाई लगे कि प्रकृत में गच हलुना जलटा हलुच्छे से जथा अंबसा प्रचलता तरग भी चढ़ाइव जलटा हलवर आम भागे जल प्रतिबिंबित गच्छ सीटा मतलब हलुच्छे प्रकृत गचटा हलुना से चक्षुषा ब्राह्मणी दृश्यते चलती बहु जड़े जी निज घूरी बुल किसम बुला लगे पृथ्वी घूर लगे चक्षुषा तो चक्षु घूर थ प्रकृत में पृथ्वी घूर ना आम चक्षु घूर तेनाली प्रकृत में आम आत्मा नुह आम हो शरीर ये धारणा लोक मान आसना तेणु लोकपाल महाराज कहते जे जगन्नाथ पंडित कथा को उद्धार करसाजी पाइले जन अतिच्छन्न है मायाग्रस्त जीवर है सेवा उद्याय प्रेम मुहूर्त जगदानंद पंडित प्रेमान जगदानंद पंडित किए सी होती सत्यभामा କୃଷ୍ଣ ଲୀଳାରେ ସତ୍ୟଭାମ ଥିଲେ, ସେ ମହାପ୍ରଭୁଙ୍କ ଲୀଳାରେ ଜଗଦାନନ୍ଦ ପଣ୍ଡିତ ହୋଇଛନ୍ତି, ତେଣୁ ସିଏ ଲେଖିଛନ୍ତି ପ୍ରେମ ବିବର୍ତ୍ତ, ସେଥିରେ ସେ କହୁଛନ୍ତି ଏଇଟା ପିସାଜି ପାଇଲେ ତେଣୁ ମତିଚ୍ଛନ୍ନ ହ, ପିସାଜି କାହାଣୀ ଭୂତ ସବୁ ଲାଗିଗଲେ ମତିଚ୍ଛନ୍ନ ହେଇଯିବ, ଆମେ ଜାଣିପାରିବୁ ନା ଆମେ ଶରୀର ବିଷୟ ଆମର ସେ ଲୋକ ସେ ଯେଉଁ ପିସାଜି ଆସିଥିବ ସିଏ ଆମେ ଭାବୁ ସିଏ ପିସାଜି ଆମେ ମାୟାଗ୍ରସ୍ତ ଦିବେ ହୁଏ ସ୍ୱଭାବ ହୃଦୟ, ତେଣୁ ଶତକଡ଼ା ଅନୁସନ୍ଧାନ ଲୋକ ଏଇଭଳି ଭାବେ ଭାବନ୍ତି, କିନ୍ତୁ ଶରୀର ବୋଲି ଭାବି ତାଙ୍କର ଜୀବନ ଚାଲିଯାଏ, ତେଣୁ ଏଇଭଳି ଭାବରେ ଏବଂ ଗୁଣେଇ ଧାମ୍ୟମାଣେ ମନସି ବିକଳ କୁମାର ଜାତି ତାମ୍ୟତା ଭଦ୍ରେ ହେଲିଙ୍ଗୋ ଲିଙ୍ଗବାନ ମାଙ୍କୁ ସେ ଭାବରେ ସମ୍ବୋଧନ କରି କହୁଛନ୍ତି ଭଦ୍ରେ, ଏବଂ ଏହିଭଳି ଭାବରେ ଗୁଣେଇ ଧାମ୍ୟମାଣେ ଗୁଣ ଦ୍ୱାରା ସତ୍ୟରଜତମ ତ୍ରିଗୁଣରେ ସେ ଘୁରି ବୁଲୁଛି, ମନସ୍ୟ ମନସି ଅବିକଳ କୁମା ଏ ମନ ଦ୍ୱାରା ସେ ସବୁ ଏଇ ମନ ଦ୍ୱାରା ଏଇ ଭୌତିକ ଜଗତର ସେ ଘୁରି ବୁଲୁଛି, ଉପଭୋଗ କରିବା ପାଇଁ ଚାହୁଁଛି, ଗୁଣ ଦ୍ୱାରା ପ୍ରଭାବିତ ହୋଇ ସେ ଭୌତିକ ଜଗତରେ ଘୁରି ବୁଲୁଛି, ଯାହାକି ତା ସାମ୍ୟତା ମଧ୍ୟରେ ଚାଲିଙ୍ଗୋ ଲିଙ୍ଗବାନ ହେବ, ସାମ୍ୟତା ଶରୀରକୁ ନିଜେ ବୋଲି ଭାବୁଛି ଆମେ ହେଉଛି ଶରୀର, ଯଦିଓ ସେ ହେଉଛନ୍ତି ସେ ହେଉଛି ଶରୀରଠାରୁ ଭିନ୍ନ ଲିଙ୍ଗ ଶରୀର ଗୋଟେ ରହିଛି ଆମର, ଲିଙ୍ଗ ଶରୀର କହିଲେ ଯେଉଁ ସୂକ୍ଷ୍ମ ଶରୀର ମନ ବୁଦ୍ଧି ଏକ ଅହଙ୍କାର, ଏ ଲିଙ୍ଗ ଶରୀରଟି ହେଉଛି ମୁଖ୍ୟ, ଆଗରୁ ମନ ହେଉଛି ମୁଖ୍ୟ, ତେଣୁ ମନଟା ଯେତେଦିନ ପର୍ଯ୍ୟନ୍ତ ଭଗବାନ ପାଦପଦ୍ମ ଲାଗିନଥିବ ସେତେଦିନ ପର୍ଯ୍ୟନ୍ତ ଆମେ ଲିଙ୍ଗ ଶରୀରରେ ବୁଲୁଥିବା, କେତେବେଳେ ସ୍ଥୂଳ ଶରୀର ପ୍ରାପ୍ତ ହେବା, କେତେବେଳେ ସୂକ୍ଷ୍ମ ଶରୀର ପ୍ରାପ୍ତ ହେବା, କେତେବେଳେ ଉନ୍ନତ ଲୋକକୁ ଯିବା, କେତେବେଳେ ନିଚ ଲୋକକୁ ଯିବା, ଏହିଭଳି ଭାବେ ଘୁରି ବୁଲୁଥିବା, ଶରୀର ତ୍ୟାଗ କଲା ପରେ ସେଇ ଯେଉଁ ଲିଙ୍ଗ ଶରୀର ଯାଇ ସୂକ୍ଷ୍ମ ଶରୀରରେ ରହିଛି ମନ ବୁଦ୍ଧି ଅହଙ୍କାର ଏହି ଶରୀର ଆଉ ଗୋଟେ ଶରୀର ପ୍ରାପ୍ତ ହେବ, ତେଣୁ ଇଏ ଏହିଭଳି ଭାବେ ଚାଲିଛି ତ ସାମ୍ୟତା ମଧ୍ୟରେ ଆମେ ଭାବୁଛେ ଆମେ ହେଉଛୁ ସେଇ ଶରୀର, ଏଭଳି ଭାବେ ଲୋକମାନେ ଭାବନ୍ତି, ତେଣୁ ପ୍ରଭୁପଦ ମହାରାଜ ତାଙ୍କର ଗୋଟେ କଥାବାର୍ତ୍ତାରେ କହୁଛନ୍ତି, ସେ ଭାଗବତ ଦଶମ ସ୍କନ୍ଧ 84 ଅଧ୍ୟାୟରେ ଭଗବାନ ଗୋଟେ ପ୍ରବଚନ ଦେଇଥିଲେ କୁରୁକ୍ଷେତ୍ରରେ, କୁରୁକ୍ଷେତ୍ରରେ ସମସ୍ତ ବ୍ରଜବାସୀମାନେ ଯାଇଥିଲେ, ରାଧାରାଣୀ ଗୋପୀମାନେ ସବୁ ଯାଇଥିଲେ, ଭଗବାନ କୃଷ୍ଣ ଆସିଥିଲେ, ଦ୍ୱାରକାର ସମସ୍ତେ ଆସିଥିଲେ, ତାପରେ କ'ଣ ଏପଟୁ ଇନ୍ଦ୍ରପ୍ରସ୍ଥରୁ ପାଣ୍ଡବମାନେ ଯାଇଥିଲେ, ସେପଟେ ଯେଉଁ ରହିଛନ୍ତି କ'ଣ ହସ୍ତିନାପୁରରୁ କୌରବମାନେ ସବୁ ଆସିଥିଲେ, ମୁନିଋଷିମାନେ ଆସିଥିଲେ, ଭୀଷ୍ମ ଇତ୍ୟାଦି ସବୁ ଯାଇଥିଲେ, ସମସ୍ତେ ସେଠି ଉପସ୍ଥିତ ଥିଲେ, ଦଶମ ସ୍କନ୍ଧ 84 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭଗବାନ ସେଠି ଗୋଟେ ପ୍ରସିଦ୍ଧ ଶ୍ଲୋକ କହିଥିଲେ, ବହୁତ ଉପଦେଶ ଦେଇଛନ୍ତି, ତା ଦେହରେ ଏଇ ଗୋଟେ ଶ୍ଲୋକ ରହିଛି ପ୍ରସିଦ୍ଧ ଶ୍ଲୋକ, ଯଶ୍ୟାକୁ ବୁଦ୍ଧି ଗୁଣପେ ତ୍ରିଧାତୁକେ ଶୋଧି କଳତ୍ରାଦି ସୌଭୌମ୍ୟ ଇତ୍ୟାଦି ଯତ୍ୟ ବୁଦ୍ଧି ଶରୀରେ ନ କରିଛି ଜନେଷୁ ଅଭିଜ୍ଞେଷୁ ସହାୟକ ଗୋଫଳ, ସାଧାରଣତଃ ଲୋକମାନେ ଏହି ସ୍ତରରେ ରହିଛନ୍ତି, ଯଶ୍ୟାକୁ ବୁଦ୍ଧି ଗୁଣପେ ତ୍ରିଧାତୁକେ ଶୋଧି, ଏ ଯେଉଁ ଶରୀର ରହିଛି ଏଇଟା ଗୋଟେ ଖୋଳ ଭଳି କଭରିଂ ଭଳି, ତିନୋଟି ଧାତୁରେ ତିଆରି କଫ ବାସ ପିତ୍ତ ତିନୋଟି ଧାତୁରେ ତିଆରି, କିନ୍ତୁ ଲୋକମାନେ ଭାବନ୍ତି ଆମେ ହେଉଛି ଏ ଶରୀର, ତେଣୁ ଯଶ୍ୟାଂଶ ଆମେ ହେଉଛି ଆତ୍ମା, ଆତ୍ମା କହିଲେ କହିଲେ କି ଜଣେ ପଚାରୁଥିଲେ ସନ୍ଧ୍ୟାବେଳେ ପଚାରୁଥିଲେ ଆତ୍ମା କହିଲେ କିଏ ଆମେ ପ୍ରକୃତରେ କିଏ, ତେଣୁ ଏଇ ଯେଉଁ ଆତ୍ମା ସେମାନେ ଭାବନ୍ତି ଏଇ ଶରୀର ହେଉଛି ଆତ୍ମା, ଯଶ୍ୟାତ୍ମ ବୁଦ୍ଧି ବୋଲି କହିଲେ ସେଠାକୁ ଗୁଣବେ ତ୍ରିଧା ଟିକେ ସୋଧି, କିନ୍ତୁ ଏ ଶରୀରଟା ହେଉଛି ଗୋଟେ କଭରିଂ ଗୋଟେ ବ୍ୟାଗ୍ ଭଳି, ଏଥିରେ ତିନୋଟି ଧାତୁ ରହିଛି କଫ ବାସ ପିତ୍ତ ଧାତୁରେ ଏ ଶରୀରଟି ତିଆରି ହୋଇଛି, ବା ଆଉ ଯେଉଁମାନଙ୍କର ଉନ୍ନତ ବୁଦ୍ଧି ଧୀ କହିଲେ ବୁଦ୍ଧି, ଯେଉଁମାନେ ନିମ୍ନତର ବୁଦ୍ଧି ରହିଛି ଅତି ନିଚ ବୁଦ୍ଧି ସେମାନେ ଭାବନ୍ତି ଆମେ ହେଉଛି ଏ ଶରୀର ଆଉ କିଛି ନୁହଁ, ଆଉ ଟିକେ ଯେଉଁମାନେ ବୁଦ୍ଧି ଉନ୍ନତ ସେମାନେ ଭାବନ୍ତି କଳତ୍ରା ଶିଶୁ ପତ୍ନୀ ପୁତ୍ର ଇତ୍ୟାଦି ଯେଉଁମାନେ ରହିଲେ ସେମାନେ ମଧ୍ୟ ଆମର ନିଜର ବ୍ୟକ୍ତି, ଆଉ ଟିକେ ଯେଉଁମାନଙ୍କର ବୁଦ୍ଧି ଉନ୍ନତ ସେମାନେ ଭୌମ୍ୟ ଇତ୍ୟାଦି ଭୌମ୍ୟ ଯେଉଁ ଭୂମିରେ ଜନ୍ମ ହେଇଛେ ସେ ହେଉଛି ଆମର ପୂଜ୍ୟ, ଆମର କର୍ତ୍ତବ୍ୟ ସେ ଭୂମି ପ୍ରତି ରହିଛି, ଏବଂ ଆଉ ଟିକେ ଯେଉଁମାନଙ୍କର ଉନ୍ନତ ବୁଦ୍ଧି ତୀର୍ଥ ବୁଦ୍ଧି ଶରୀରରେ ସେମାନେ ତୀର୍ଥ କରନ୍ତି ନା ଆମର କିଛି ଧର୍ମ କାର୍ଯ୍ୟ କରିବା ତୀର୍ଥ ପର୍ଯ୍ୟଟନ କରିବା, ଯେଉଁ ତୀର୍ଥ ପର୍ଯ୍ୟଟନ କରନ୍ତି ତାର ଅର୍ଥ କ'ଣ ସେମାନେ ଭାବନ୍ତି ନା ଶରୀରରେ, ଶରୀରରେ କହିଲେ ପୁଷ୍କରିଣୀ ହେଉ ବା ନଦୀ ହଉ ବା ସମୁଦ୍ର ହଉ ସେଇଥିରେ ସ୍ନାନ କରିଦେଲେ ସମୟ ଭାବରେ ତୀର୍ଥ ହେଇଗଲା ତେଣୁ ଶରୀର ନ କରିଛି ଜନେସୁ ଅଭିଜ୍ଞେସୁ ଏଇ ଏଇମାନେ ସବୁ ବହୁତ ପ୍ରସିଦ୍ଧ ରହିଛନ୍ତି ଜନେସୁ ଅଭିଜ୍ଞେସୁ ସହେବ ଗୋଖର କିନ୍ତୁ ପ୍ରକୃତରେ ସେମାନେ ଗୋଖର ସେମାନେ ହେଉଛନ୍ତି ପଶୁ ସ୍ତରରେ ତାଙ୍କର ବୁଦ୍ଧି ଗାଭୀ ବା ଗଧ ସ୍ତରରେ ବୁଦ୍ଧି ସେମାନେ ଉନ୍ନତ ବୁଦ୍ଧି ନୁହନ୍ତି କିନ୍ତୁ ସେମାନେ ସମସ୍ତେ ପ୍ରଶଂସା କଲି ଇଏ ଉତ୍କଳ ମଣି ଇଏ ଆମର ଦେଶର ପିତା ଏଇଭଳି ଭାବରେ ତାଙ୍କୁ ପ୍ରଶଂସା କରନ୍ତି କିନ୍ତୁ ପ୍ରକୃତରେ ତାଙ୍କର ବୁଦ୍ଧି ହେଉଛି ପଶୁ ସ୍ତରର ବୁଦ୍ଧି ଆତ୍ମା ସମ୍ବନ୍ଧ ଜ୍ଞାନ ତାଙ୍କର ହେଇନାହିଁ ସର୍ବସମ୍ବନ୍ଧ ଜ୍ଞାନରେ ରହିଛନ୍ତି ସେମାନେ ତେଣୁ ଏଇଭଳି ଭାବରେ ଏସବୁ ବହୁତ ବହୁତ ପ୍ରବଚନ ରହିଛି ଆମର ସମୟ ହେଇଯାଉଛି ଏସବୁ ଆତ୍ମ ବିପର୍ଯ୍ୟାସ ହେଲିଙ୍ଗେ ଲିଙ୍ଗ ଭାବନା ଏସବୁ କ୍ରିୟା ଯୋଗ ବିଯୋଗ କର୍ମ ସଂସ୍କୃତି ସମ୍ଭବସ୍ଥ ବିନାଶସ୍ଥ ଶୋକସ୍ଥ ବିବିଧ ସ୍ମୃତ ଅବିବେକସ୍ଥ ଚିନ୍ତା ଚ ବିବେକା ସ୍ମୃତିରେ ଗଛ ଅବିବେକରେ ଏସବୁ ହେଉଛି ଏଇ ଆତ୍ମାର ବିପର୍ଯ୍ୟୟ କି ଆତ୍ମାର ବିନାଶ କ'ଣ ଯେଉଁ ବୁଦ୍ଧି ବୁଦ୍ଧି ନାଶା ପ୍ରଣସ୍ତି ଯେଉଁ କହିବାର କ'ଣ କହିଲେ ଆମର ବୁଦ୍ଧି ଯେତେବେଳେ ବିପର୍ଯ୍ୟୟ ହେଇଯାଉଛି ଆମର ପତନ ହେଇଯାଉଛି ପ୍ରକୃତରେ ଆମର ପତନ ହେଇଯାଇଛି ହେଲିଙ୍ଗେ ଲିଙ୍ଗ ଭାବନା ଆମେ ପ୍ରକୃତରେ ଆତ୍ମା ଆମେ ଭାବୁଛେ ଆମେ ହେଉଛି ଏଇ ଶରୀର ଏସବୁ ପ୍ରିୟା ପ୍ରିୟ ଇଏ ହେଉଛି ମୋର ପ୍ରିୟ ଇଏ ଅପ୍ରିୟ ଏଇଭଳି ଭାବରେ ଆମର ଯୋଗ ବିଯୋଗ ଏଇଠି ଆମର କର୍ମ ସଂସ୍କୃତି ଆମେ କର୍ମଫଳ ଅନୁସାରେ ଏଠି ଭୋଗ କରୁଛେ ସମ୍ଭବସ୍ଥ ବିନାଶସ୍ଥ ଶୋକସ୍ଥ ବିବିଧ ସୁଧ ବିଭିନ୍ନ ପ୍ରକାର ଶୋକ ଆମେ ପ୍ରାପ୍ତ ହେଉଛୁ ସେଥିପାଇଁ ଆମର ଯେଉଁ ପ୍ରିୟ ବ୍ୟକ୍ତିଙ୍କର ମିଳନରେ ଆମେ ଆନନ୍ଦ ପ୍ରାପ୍ତ ହେଉଛେ ପ୍ରିୟ ବ୍ୟକ୍ତିଙ୍କର ବିରହରେ ଆମେ ଦୁଃଖ ପ୍ରାପ୍ତ ହେଉଛେ ଇଏ ହେଉଛି ଅବିବେକସ୍ଥ ଚିନ୍ତା ଇଏ ଅବିବେକରୁ ଆସୁଛି ବିବେକା ସ୍ମୃତିରେ ଇଏ ଗଛ ତେଣୁ ଯେତେବେଳେ ବିବେକ ଯଦି ଉଦୟ ହେବ ସେତେବେଳେ ସେ ଏଇ ଯେଉଁ ମିଥ୍ୟା ଭ୍ରାନ୍ତ ଧାରଣାରୁ ମୁକ୍ତ ହେବ ତେଣୁ ଏ ଯେତେବେଳେ କହୁଛନ୍ତି ମାଆକୁ ମା ଯଦିଓ ଟିକେ ଟିକେ ବୁଝୁଛନ୍ତି କିନ୍ତୁ ତଥାପି ପୂର୍ଣ୍ଣ ଭାବରେ ବୁଝିପାରୁନାହାନ୍ତି ତେଣୁ ଦେଶକାଳଜ୍ଞ ଜାଣନ୍ତି ସବୁ ତେଣୁ ଅତ୍ରାପି ଉଦାହରନ୍ତମ୍ ଇମମ୍ ଇତିହାସ ପୁରାତନ ଦେଖ ମାଆଙ୍କର ଗୋଟେ ଉଦାହରଣ ଗୋଟେ ଗପଟେ କହିବେ ସ୍ତ୍ରୀ ଲୋକ ଗପ ନ ଶୁଣିଲେ ସେ ନିଦ୍ରା ପଳେଇବେ ନିଦ୍ରା ହେଇଯିବ ଅବଶ୍ୟ ସ୍ୱତା କହିଛନ୍ତି କିନ୍ତୁ ସ୍ତ୍ରୀ ଲୋକମାନଙ୍କ ପାଇଁ ବିଶେଷ ଭାବରେ ଗର୍ଭର ବ୍ୟବସ୍ଥା କରାଯାଇଛି ମହାଭାରତ ରଚନା କରାହେଲାନି ସ୍ତ୍ରୀ ଶୁଦ୍ର ବନ୍ଧୁନା ତ୍ରୟ ଶୁଦ୍ର ଗୋଚରା ଇତି ଭାରତ ଆଖ୍ୟାନ କ'ଣ କୃପା ଘୃଣା କୃତ ଭାରତ କାହିଁକି ରଚା ହେଲା ମହାଭାରତ ନା ସ୍ତ୍ରୀ ଲୋକମାନେ ଆଉ ଯେଉଁମାନେ ଉନ୍ନତ ଶ୍ରେଣୀରେ ନୁହନ୍ତି ସେମାନେ ଏହିସବୁ ତତ୍ତ୍ୱଜ୍ଞାନ ବୁଝିପାରିବେ ନାହିଁ ତେଣୁ ତାଙ୍କ ପାଇଁ ସବୁ ଗଳ୍ପ ମାଧ୍ୟମରେ ସବୁ କଥାକୁ କୁହାଯାଏ ଜ୍ଞାନ ଦିଆଯାଏ ଗଳ୍ପ ମାଧ୍ୟମରେ ତେଣୁ ସେହିଭଳି ଭାବରେ ଦେଶ କାଳ ଜାଣିଛନ୍ତି ତାଙ୍କର ରୁଚି ଆସୁନାହିଁ ତତ୍ତ୍ୱଙ୍କ ଶୁଣିବା ପାଇଁ ତେଣୁ ଗୋଟେ ଗପଟେ କହିଲେ ଗପ ମାନେ ପ୍ରକୃତ ଘଟଣା ପ୍ରକୃତ ଘଟଣା ଯମସ ପ୍ରେତ ବନ୍ଧୁନା ସମ୍ବାଦନ୍ତ ନିବୋଧତ ଯମରାଜ ଆସି ଗୋଟେ ଉଦାହରଣ ଦେଇଛନ୍ତି ଗୋଟେ ତତ୍ତ୍ୱ କହିଛନ୍ତି ଯମରାଜ ତତ୍ତ୍ୱ ମଧ୍ୟ କହିଛନ୍ତି ଇଏ ସମ୍ବାଦନ୍ତ ନିବୋଧତ ଏ ଘଟଣାଟି ମୁଁ ତୁମକୁ କହୁଛି ତୁମେ ଏଇଟା ଶୁଣ ତେଣୁ ସେ ସମ୍ବାଦଟି ସେ କହୁଛନ୍ତି ଇତିହାସ ପୁରାତନ ଇଏ କହୁଛି ମନଗଢ଼ା ଜିନିଷ ନୁହଁ ପୁରାତନ ଇତିହାସ ରହିଛି ସତ୍ୟ ଘଟଣା ତେଣୁ ବାସ୍ତବ ପ୍ରବାଦ ସେଗୁଡ଼ିକ ପୁରାକାଳର ବାସ୍ତବ ଐତିହାସିକ ଘଟଣାର ବିବରଣ ଯମରାଜ ଆସୁଥିଲେ ଏଇଟା ମନଗଢ଼ା କଥା ନୁହଁ ଏଇଟା ପ୍ରକୃତ ଘଟଣା ଆମର ଯେଉଁ ରହିଛନ୍ତି କିଏ ଯମରାଜ ଆସୁଥିଲେ ନେବା ପାଇଁ ଆସିବ ସମୟ ଆସିଥିଲେ ବର୍ତ୍ତମାନ ଆସିଯାଉଛି ସାବିତ୍ରୀ ସାବିତ୍ରୀ ଆସିଯାଉଛି ସାବିତ୍ରୀ ସତ୍ୟବାନ ସାବିତ୍ରୀ ସତୀ ସ୍ତ୍ରୀ ଥିଲେ ଏଇ କଥା ଆସିବ ଏ କଥା ତେଣୁ ଯମରାଜ ବର୍ତ୍ତମାନ ଆସିପାରିବେ ନାହିଁ କିନ୍ତୁ ଯମରାଜ ସ୍ୱୟଂ ଆସିବାକୁ ପଡ଼ିଲା ତେଣୁ ଯମରାଜ ପୁଣି ସାବିତ୍ରୀ ତାଙ୍କୁ ମୋହ କରିଦେଲେ ସେହିଭଳି ଭାବରେ ଯମରାଜଙ୍କର ଘଟଣା ଆଉ ଗୋଟେ ଘଟଣା ହେଇଛି ଯମରାଜଙ୍କର ମଧ୍ୟ ବହୁତ କଥା ରହିଛି ଶାସ୍ତ୍ରମାନଙ୍କରେ ସେଇଟା ହେଉଛି କ'ଣ ଉଷିନର ଉଷିନରେ ସୁଭଦ୍ରାଜା ସୁଯଜ୍ଞ ଇତି ବିଶ୍ରୁଦ୍ଧ ଉଷିନରେ ଉଷିନରେ ସୁ ଅଭୁତ ରାଜା ସୁଯଜ୍ଞ ଇତି ବିଶ୍ରୁଦ୍ଧ କୁଶିନର ବୋଲି ଗୋଟେ ରାଜ୍ୟ ଥିଲା, ଆମ ଶ୍ରୀଶ୍ରୀମନ୍ଦ ରାଧାମୋହନ ସିଂ ମହାରାଜଙ୍କ ହେଉଛି ମଥୁରା ନିକଟରେ ଗୋଟେ ରାଜ୍ୟ ଥିଲା କୁଶିନର। କୁଶିନର ଅଭୁତ ରାଜା ଜଣେ ରାଜା ଥିଲେ ଯିଏକି ସୁଯୋଗ୍ୟ ଅତି ବିସ୍ତୃତ ସୁଯୋଗ୍ୟ ନାମରେ ପ୍ରଖ୍ୟାତ ଥିଲେ, ବିଖ୍ୟାତ ଥିଲେ ସୁଯୋଗ୍ୟ। ଶପଥ ନେଇ ନିହତ ଯୁଦ୍ଧେ ଜ୍ଞାତୟସ୍ତମ ଉପାସକ, ତେଣୁ ସେ ତାଙ୍କର ଶତ୍ରୁମାନଙ୍କ ଦ୍ୱାରା ଯୁଦ୍ଧରେ ନିହତ ହୋଇଗଲେ, ତେଣୁ ଯେତେବେଳେ ମୃତ୍ୟୁବରଣ କଲେ ତାଙ୍କର ପତ୍ନୀ ଏବଂ ଅନ୍ୟମାନେ ସବୁ ତାଙ୍କ ଚାରିପଟେ ବେଡ଼ିକି ରହିଲେ, କ୍ରନ୍ଦନ କରୁଥିଲେ। ବିଶୀର୍ଣ୍ଣ ରତ୍ନ କବଚନ କିଭଳି ଭାବରେ ସେ ମୃତ୍ୟୁବରଣ କରିଛନ୍ତି ସେ ବର୍ଣ୍ଣନା କରାଯାଇଛି, ଖାଲି ଆମେ ସଂକ୍ଷେପ କହିଦେବା, ସମୟ ହୋଇଗଲାଣି, ଆମର ବହୁତ କଥା ରହିଛି। ତେଣୁ ଏ ଯେଉଁ ସୁଯୋଗ୍ୟ ପତ୍ନୀମାନେ ତାଙ୍କୁ ଘେରିକରି କ୍ରନ୍ଦନ କରୁଥିଲେ। ତେଣୁ ଯମରାଜ ଯେ ଆସିଲେ, କାହିଁକି ଆମର ଆଚାର୍ଯ୍ୟ କହୁଛନ୍ତି ତାଙ୍କ ପତ୍ନୀମାନଙ୍କ ଭିତରେ ଜଣେ ବୈଷ୍ଣବୀ ପତ୍ନୀ ଥିଲେ, ଯେଉଁଥିପାଇଁ କି ଯମରାଜ ସାଧାରଣତଃ ଜଣେ ମୃତ୍ୟୁବରଣ କରି ଯମରାଜଙ୍କୁ ଦୂତମାନେ ନିଅନ୍ତି, କିନ୍ତୁ ଗୋଟେ ବିଶେଷ ଜଣେ ଯମରାଜ ନିଜେ ଆସନ୍ତି, ତେଣୁ ଏଠି ଯମରାଜ ନିଜେ ଆସିଥିଲେ। ଯମରାଜ ଜଣେ ବାଳକ ରୂପରେ ଆସିଥିଲେ, ବାଳକ ରୂପରେ ଆସି ସେ ପ୍ରବଚନ ଦେଲେ। ତେଣୁ ଏଇ ଯେଉଁ ଦେଶ କାଳକ୍ୟ ନା, ଦେଶ କାଳକ୍ୟ ସେଇ ଅନୁସାରେ ସେ କଥା କହିବେ, ଏଇ ଯେଉଁ ତାଙ୍କର ଭାଇର ମୃତ୍ୟୁରେ ତାଙ୍କ ମା ଶୋକ କରୁଛନ୍ତି, ତାଙ୍କ ପତ୍ନୀ ଶୋକ କରୁଛନ୍ତି, ତାଙ୍କ ପୁତ୍ରମାନେ ଶୋକ କରୁଛନ୍ତି, ତେଣୁ ସିଏ ଗୋଟେ ଉଦାହରଣ ଦେଲେ ସେଇଭଳି ଭାବରେ ଶୋକ ଅବସ୍ଥାର ଉଦାହରଣ ଦେଲେ। ଏଇ ସୁଯୋଗ୍ୟ ରାଜା ଯେ ମୃତ୍ୟୁବରଣ କରିଥିଲେ ତାଙ୍କର ପତ୍ନୀମାନେ ଶୋକ କରୁଥିଲେ, ତେଣୁ ସେଠି ଯମରାଜ ସ୍ୱୟଂ ଆସିଥିଲେ, ବାଳକ ଉପରେ ଆସିଥିଲେ, ବାଳକ ଉପରେ ଆସି ସେ ଜ୍ଞାନ ପ୍ରଦାନ କରିଥିଲେ। ତେଣୁ ସେ ଯେଉଁ ଜ୍ଞାନ ଦେଇଥିଲେ ଦ୍ୱିତୀୟ ଅଧ୍ୟାୟ 37 ଶ୍ଳୋକରେ ସେ ଯମରାଜ ସେ କଥା କହିଲା, ଆମେ ସବୁ ଡେଇଁଗଲେ କଥା ଛାଡ଼ିଗଲେ, ଯମରାଜ ତାକୁ ସେ କଥା କହୁଛନ୍ତି, ଅହୋ ଅମିଷା ବୟସାଧିପାନ ବିପଶ୍ୟତା ଲୋକ ବିଧି ବିମୋହ ଯତ୍ରାଗତ ତତ୍ର ଗତ ମନୁଷ୍ୟ ସ୍ୱୟଂ ସ୍ୱଧର୍ମା ଅପି ସ୍ୱତନ୍ତ୍ର ଅପାର୍ଥ। ଛୋଟ ବାଳକରେ ଆସି ସେମାନେ ଯେଉଁ କ୍ରନ୍ଦନ କରୁଛନ୍ତି, ଏହି କ୍ରନ୍ଦନରତ ଅବସ୍ଥାରେ ଛୋଟ ପିଲାଟି ଆସି ପହଞ୍ଚିଗଲେ, ଛୋଟ ବାଳକ 5 ବର୍ଷ ବାଳକ ଏଇଭଳି ଭାବରେ ଆସି ପହଞ୍ଚିଗଲେ, ତେଣୁ ଆସିକରି ସେ କଥା ଆରମ୍ଭ କରିଦେଉଛନ୍ତି, ଅହୋ ଅମିଷା ଅହୋ ଆଶ୍ଚର୍ଯ୍ୟ, ଦେଖ ଏମାନେ ସବୁ ବୟସ ଅଧିକା, ଏମାନେ ସବୁ ଏତେ ବୟସ ହୋଇଗଲାଣି ସବୁ, ମୁଁ ଛୋଟ ପିଲାଙ୍କୁ ଜାଣିକି କିଛି ମୋର ଜ୍ଞାନ ନାହିଁ, କିନ୍ତୁ ଏମାନଙ୍କର ସବୁ ବୟସ ଅଧିକ ହୋଇଗଲାଣି, କିନ୍ତୁ ଏମାନେ ମଧ୍ୟ ତାଙ୍କର କିଛି ଜ୍ଞାନ ଆସୁ ନାହିଁ। ବୟସ ଅଧିକା ବିପଶ୍ୟତା ଲୋକବିଧି ମୋହ, ଏମାନେ ମଧ୍ୟ ମୋହ ହୋଇକି ରହିଛନ୍ତି। ଯତ୍ରା ଗତ ତତ୍ର ଗତ ମନୁଷ୍ୟ ସ୍ୱୟଂ ସ୍ୱଧର୍ମା ଅପି ସ୍ୱତନ୍ତ୍ର ଅପାର୍ଥ। ଯେଉଁଠୁ ଯିଏ ଆସିଥିଲେ, ଯେଉଁଠୁ ସେ ଜଣେ ଆସିଛି ସେଇଠି ସେ ପଳାଇବେ। ଯତ୍ରାଗତ ତତ୍ରଗତ, ଯତ୍ର ଆଗତ ତତ୍ରଗତ, ଯେଉଁଠି ଆସି ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି ଦ୍ୱିତୀୟ ଅଧ୍ୟାୟରେ ଏ ଶ୍ଳୋକ ଦେଇଛନ୍ତି, ଅବ୍ୟକ୍ତା ପ୍ରଭୁପାଦ ମଧ୍ୟ ତାକୁ ଭାରତ କହିଛନ୍ତି, ଅବ୍ୟକ୍ତା ଦେଇ ଭୂତାଣି ବ୍ୟକ୍ତ ମଧ୍ୟାହ୍ନ ଭାରତ ଅବ୍ୟକ୍ତ ନିଧନା ନେବ ତତ୍ରକା କରିଦେବ ନା। ଯେଉଁମାନେ ନାସ୍ତିକ ବ୍ୟକ୍ତି ସେମାନେ କହନ୍ତି ଆତ୍ମା କିଛି ନାହିଁ, ସେମାନଙ୍କ ପାଇଁ ପ୍ରଭୁପାଦ ଆମର ଭଗବାନ ଏଇ ଜ୍ଞାନରେ ଏଇ କଥାଟି ଦେଇଛନ୍ତି, ନାସ୍ତିକ ବ୍ୟକ୍ତିମାନଙ୍କ ପାଇଁ ଏଇଟା କୁହାଯାଇଛି। ଯଦି ତୁମେ କହୁଛ ଆତ୍ମା ନାହିଁ, ଆତ୍ମା ହେଉଛି ନିତ୍ୟ ଅବୟ ସବୁବେଳେ ପାଇଁ ରହିଛି, ତେଣୁ ଶରୀର ମୃତ୍ୟୁରେ ଆତ୍ମା ମୃତ୍ୟୁ ହେବ ନାହିଁ, କିନ୍ତୁ ତୁମେ ଯଦି କହୁଛ ଆତ୍ମା ବୋଲି କିଛି ନାହିଁ, ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ମଧ୍ୟ ଆତ୍ମାକୁ ମାନୁନାହାନ୍ତି, ତେଣୁ ବୈଜ୍ଞାନିକମାନଙ୍କ ପାଇଁ ଏଇ ଜ୍ଞାନଟି ଭଗବାନ ଦେଇଛନ୍ତି। ଯେତେବେଳେ ତୁମେ କହୁଛ ଅବ୍ୟକ୍ତା ଦିନ ଭୂତାଣି, କ'ଣ କନଜରଭେସନ୍ ଅଫ୍ ଏନର୍ଜି ନଷ୍ଟ ହେବନି, କିଛି ଜିନିଷ ନଷ୍ଟ ହେବ ନାହିଁ, ଶକ୍ତିର ନଷ୍ଟ ହେବ ନାହିଁ, ସେ କେବଳ ରୂପାନ୍ତରିତ ହେବ। ତେଣୁ ସେହିଭଳି ଭାବରେ ଏଇ ଯେଉଁ ବ୍ୟକ୍ତି ଥିଲା, ଏ ଅବ୍ୟକ୍ତ ଥିଲା, ଜନ୍ମ ପୂର୍ବରୁ ସେ ଅବ୍ୟକ୍ତ ଥିଲା, ବର୍ତ୍ତମାନ ବ୍ୟକ୍ତ ହେଲା, ପୁଣି ଯେତେବେଳେ ମୃତ୍ୟୁବରଣ କରି ସେ ପୁଣି ଅବ୍ୟକ୍ତ ହୋଇଥିବ, ଅବ୍ୟକ୍ତା ଦିନ ବହୁତ ଆଣି ବ୍ୟକ୍ତ ମଧ୍ୟରେ ବ୍ୟକ୍ତ ହୋଇଛି, ଅବ୍ୟକ୍ତା ନିଧନ ଆଣିବ, ତେଣୁ ସେ ଅବ୍ୟକ୍ତ ଥିଲା ପୁଣି ଅବ୍ୟକ୍ତ ହୋଇଗଲା, ତତ୍ରିକା କରିଦେବ କାହିଁକି ସୂଚନା କରିବାର ଅଛି। ନାସ୍ତିକମାନଙ୍କ ପାଇଁ ବୈଜ୍ଞାନିକମାନଙ୍କ ପାଇଁ ଜ୍ଞାନକୁ ଦେଇଛନ୍ତି ଭଗବାନ, ଲଜିକାଲି ବୁଝୁଛନ୍ତି। ତେଣୁ ଯତ୍ର ଆଗତ ତତ୍ର ଗତ ମନୁଷ୍ୟ ସ୍ୱୟଂ ସ୍ୱଧର୍ମା ଅପି ସ୍ୱତନ୍ତ୍ର ଅପାର୍ଥ,
ତାଙ୍କ ଧର୍ମସ ପ୍ରାପ୍ତ ହେଲେ, ଅବ୍ୟକ୍ତ ଥିଲେ ପୁଣି ଅବ୍ୟକ୍ତ ହୋଇଗଲେ, ତାହେଲେ କ'ଣ ସୂଚନା କରିବାର କ'ଣ ସୂଚନା କରିବା ବ୍ୟର୍ଥ ଅପାର୍ଥ ସୂଚନା ହେଉଛି ବ୍ୟର୍ଥ। ତେଣୁ ଅହୋ ବୟମ୍ ଧନ୍ୟତମା ଦତ୍ର ଚକ୍ତା ପିତୃଭ୍ୟା ନ ବିଚିନ୍ତୟାମ ଅଭ୍ୟକ୍ୟମାଣ ଅବଳା ଭୂତାଦିବି ସରକ୍ଷିତା ରକ୍ଷତି ଜୋଇ ଗାଇବେ। ଜମରାଜ ମଧ୍ୟ ଦୃଷ୍ଟାନ୍ତ ଦେଉଛନ୍ତି, ଜମରାଜ ଦୃଷ୍ଟାନ୍ତ ଦେଉଛନ୍ତି, ପ୍ରାଣୀମାନଙ୍କୁ ସୂଚନା କରୁଛନ୍ତି ତ। ତେଣୁ ତାକୁ କହୁଛନ୍ତି ଅହୋ ବୟମ୍ ଧନ୍ୟତମା, ସେ ଆଶ୍ଚର୍ଯ୍ୟ ଏହି କଥା କହୁଛନ୍ତି, ଅହୋ ଶବ୍ଦ ବ୍ୟବହାର କରାଯାଉଛି। ଅହୋ ବୟମ୍ କହିଲେ ଯମରାଜ ନିଜକୁ କହୁଛନ୍ତି ବୟମ୍, ଯମରାଜ ଭଳି ମଧ୍ୟ ବହୁତ ବୁଦ୍ଧିମାନ ବ୍ୟକ୍ତି ଅଛନ୍ତି ଯେଉଁମାନେ ଧନ୍ୟତମ, କାହିଁକି ନା ଚକା ପୁତୃଭ୍ୟା ନ ବୁଚିନ୍ତୟାମ, ଏକୁଟିଆ ଛୋଟ ବାଳକ କେହି ନାହାନ୍ତି, ପିତାମାତା କେହି ନାହାନ୍ତି, କିନ୍ତୁ ତଥାପି ତାଙ୍କର ଚିନ୍ତା ନାହିଁ। ଅଭ୍ୟକ୍ଷମାଣ ଅବଳା ପିତା ଦେହି ଜଙ୍ଗଲରେ କ'ଣ ଧ୍ରୁବ ମହାରାଜ 5 ବର୍ଷର ବାଳକ ଜଙ୍ଗଲରେ ବୁଲୁଥିଲେ, ବହୁତ ବାଘ ସିଂହ ସବୁ ଥିଲେ, କିଏ ତାଙ୍କୁ ପ୍ରକ୍ଷଣ କଲେ କି? ବରଂ କୁହାଯାଏ ଧ୍ରୁବ ମହାରାଜ ଯାହାକୁ ଦେଖନ୍ତି ତାକୁ ଆଲିଙ୍ଗନ କରନ୍ତି, ଭଗବାନଙ୍କୁ ଭାବିକରି ଆଲିଙ୍ଗନ କରୁଥିଲେ। କାରଣ ଭଗବାନ ତାକୁ ରକ୍ଷା କରିବେ, ତାହା କେହି ବଧ କରିପାରିବେ ନାହିଁ, ତାହା କେହି ବିନାଶ କରିପାରିବେ ନାହିଁ। ଅଭ୍ୟକ୍ଷମାଣ ଅବଳା ପ୍ରକାର ଦେବୀ, ଅବଳା ହେଲେ ମଧ୍ୟ ବଳହୀନ ହେଲେ ମଧ୍ୟ ଯଦି ଭଗବାନ ରକ୍ଷା, ସମସ୍ତେ ଭଗବାନଙ୍କର କ'ଣ ଚକ୍ରରେ ରହିଛନ୍ତି, କ'ଣ ସୁରକ୍ଷା ଚକ୍ରରେ ରହିଛନ୍ତି, ସମସ୍ତେ ଭଗବାନଙ୍କର ସୁରକ୍ଷିତ ରହିଛନ୍ତି। ସେଇଟା ସରକ୍ଷିତା ରକ୍ଷତି ଜୋଇ କରିବେ, ସେ ଯଦି ରାଣୀମାନେ କହିବେ କେମିତି ଭଗବାନ ରକ୍ଷା କରୁଛନ୍ତି ଆମକୁ ଜାଣିପାରୁନା, ସରକ୍ଷିତା ରକ୍ଷତି ଜୋଇ କରିବେ, ଗର୍ଭରେ ଯିଏ ରକ୍ଷା କରିଥିଲେ କିଏ ରକ୍ଷା କରିଥିଲେ, ଗର୍ଭରେ ଯେଉଁ ସନ୍ତାନ ଅଛି ସେ କ'ଣ ବଞ୍ଚିପାରିବ, ଏତେ ଯେଉଁ ରହିଛି 10 ମାସ ଯେଉଁ ରହିଛି ଗର୍ଭରେ ସେ ମୃତ୍ୟୁବରଣ କରିଯିବ, କିନ୍ତୁ ଭଗବାନ ରଖୁଥିବାରୁ ରକ୍ଷା କରିଥିବାରୁ ସେ ରକ୍ଷା ପ୍ରାପ୍ତ ହୋଇଛନ୍ତି, ରକ୍ଷିତ ହୋଇଛନ୍ତି, ନହେଲେ ସେ ଭଗବାନ ଯଦି ରକ୍ଷା ନ କରିଥିଲେ ସେ ମୃତ୍ୟୁବରଣ କରିଯାଇଥାନ୍ତା। ଗର୍ଭରେ ଯେଉଁ ରକ୍ଷା କରୁଛନ୍ତି ଭଗବାନ, ତେଣୁ ସବୁବେଳେ ରକ୍ଷା କରିବେ। ହଁ, ତେଣୁ ପରସ୍ପର କରି କହୁଛନ୍ତି, ଯଦି ନନୁ ତ୍ୱାଂ ଗର୍ଭବାସେ ରକ୍ଷ ଇମମ୍ ଅସ୍ମତ୍ ପତି ସଂଗ୍ରାମେ ନ ରକ୍ଷତେ ଏତେ କୁହନ୍ତୁ, ଯଦି ଆପଣ ଛୋଟ ପିଲାଟା ଛୋଟ ପିଲା ତୁମେ କହୁଛ ସେ ରକ୍ଷା କରନ୍ତି ଗର୍ଭରେ ରକ୍ଷା କରିଥିଲେ, ତାହେଲେ ଏବେ କାହିଁକି ରକ୍ଷା କରେ ନାହିଁ, ଯୁଦ୍ଧରେ କାହିଁକି ରକ୍ଷା କରେ ନାହିଁ, ପତିକୁ କାହିଁକି ରକ୍ଷା କରେ ନାହିଁ, କାରଣ କ'ଣ ତାହେଲେ ସେ କାହିଁ ରକ୍ଷା କରେ ନାହିଁ। ତେଣୁ ପରସ୍ପରଟି କହୁଛନ୍ତି, ଯ ଇଚ୍ଛା ଏଷ ସୃଜତି ଇଦମ୍ ଅବ୍ୟୟ ଯ ଏବ ରକ୍ଷତି ଅବଲମ୍ପତେ ଚଲହ ତସ୍ୟା ବଳା କ୍ରୀଡ଼ାନମ୍ ଆହୁ ଇଶିତୁ ଚରାଚରମ୍ ନିଗ୍ରହ ସଂଗ୍ରହେ ପ୍ରଭୁ। ସେ ଭଗବାନ ଯ ଇଚ୍ଛା ଏ ତାଙ୍କର ଇଚ୍ଛା, ଆମେ କହିପାରିବାନି କାହିଁକି ସେ ଏଭଳି ଇଚ୍ଛା କଲେ, ତାଙ୍କର ଇଚ୍ଛା ସ୍ୱତନ୍ତ୍ର ଇଚ୍ଛା, ସେ ହେଉଛନ୍ତି ଈଶ, ସେ ହେଉଛନ୍ତି ନିୟନ୍ତ୍ରଣକାରୀ, ପରମ ନିୟନ୍ତ୍ରଣକାରୀ, ସେ ସୃଜତି ଇଦମ୍ ଅବ୍ୟୟ ସେ ସୃଷ୍ଟି କରନ୍ତି, ଯ ଏବ ରକ୍ଷତି ଏବଂ ସେ ରକ୍ଷା କରନ୍ତି ବା ପାଳନ କରନ୍ତି, ଏବଂ ଅବଲମ୍ବନ୍ତେ ଚଲ ଏବଂ ଯେଉଁ ସମୟରେ ଆସିଲେ ସେ ସମୟରେ ତାକୁ ବିନାଶ କରିଦିଅନ୍ତି, ତାକୁ ନଷ୍ଟ କରିଦିଅନ୍ତି, ଅବଲମ୍ବନ୍ତେ ଚଲ ତସ୍ୟା ଅବଳା କ୍ରୀଡ଼ା ନ ମାହୁ, ଇଏ ହେଉଛି ଭଗବାନଙ୍କ କ୍ରୀଡ଼ା, ଭଗବାନଙ୍କ କ୍ରୀଡ଼ା ଚାଲିଛି। ଛୋଟ ପିଲା ଯଦି ଖେଳନ୍ତି ବାଲିଘର ଖେଳନ୍ତି ପୁଣି ବାଲିଘର ଭାଙ୍ଗି ପଳେଇଯାନ୍ତି, ସେହିଭଳି ଭାବରେ ଏ କ୍ରୀଡ଼ା ଚାଲିଛି ଭଗବାନଙ୍କର ଭୌତିକ ଜଗତ, ତାଙ୍କ କ୍ରୀଡ଼ାର ସ୍ଥଳୀ ଚଷ୍ୟା ଅବଳା କ୍ରୀଡ଼ା ନାମ ଆଉ ତାଙ୍କର କ୍ରୀଡ଼ା, ଆମ ସେଠି ଛୋଟ ପିଲା ଖେଳୁଛନ୍ତି, ସେହିଭଳି ଭାବରେ ଭଗବାନ କ୍ରୀଡ଼ା ଚାଲିଛି। ଆଉ ଇଶିତୁ ଚରାଚର ନିଗ୍ରହ ସଂଗ୍ରହେ ପ୍ରଭୁ, ସେ ଯେତେବେଳେ ଚାହିଁବେ ସୃଷ୍ଟି କରିବେ, ଯେତେବେଳେ ଚାହିଁବେ ବିନାଶ କରିବେ, ସେ ହେଉଛନ୍ତି ସ୍ୱତନ୍ତ୍ର, ତାଙ୍କ ଉପରେ କେହି ହଁ ତାଙ୍କର ଅଧୀନ, ସେ କେହି କାହାର ଅଧୀନ ନୁହନ୍ତି, ସେ ସ୍ୱତନ୍ତ୍ର ସ୍ୱରାଟ, ଏଥିପାଇଁ କୁହାଯାଏ ତାଙ୍କୁ ସ୍ୱରାଟ। ତେଣୁ ଆଉ ଗୋଟେ ଉଦାହରଣ ଦେଉଛନ୍ତି, ପଥି ଚ୍ୟୁତଂ ତିଷ୍ଠତି ଦିଷ୍ଟ ରକ୍ଷିତଂ ରକ୍ଷିତଂ ଗୃହେ ସ୍ଥିତଂ ତତ୍ ବିହତଂ ବିନଶ୍ୟତି
जीवति अनाथोपि तदीक्षितो बने गृहे अभिगुप्तोस्य हतो न जीवति। आगे उदाहरण दौंती पत्नी मैंने ठीक भाव आनविन्स हो पारे ना तेणु जमराज आगे गोटे दृष्टांत दौंती देख पति च्युत आपे रही एक्सपीरियंस अच्छी कौन से कारण गोटे छाड़ी जाइए गोटे मूल्यवान पदार्थ तापर मन पड़ो आ देख ला बेलो से पथि च्युत तिष्ठति पथरे गला बड़े पड़ जाइए आम माताजी को सीभ तुम पक ये पथिच्युत पथिच्युत तिष्ठति पथरे पड़गले से रही थी माताजी गोटे जा सुनाहार से लखी जाइए पर देखा अच्छे पथिच्युत तिष्ठति दिष्ट रक्ष रक्षित भगवान तो रक्षा करते नष्ट करें गृह स्थित तहत विनश्यति कि आम गृह भितर बहुत जत्न सहित सब रखी चोरास चोरास तेणु जीवती अनाथ भी तदीक्षित बने जैसे अनाथ हेले बन रही से जीवन धारण करेंगे कारण भगवान तक सुरक्षा प्रदान कर गृह अभिगुप्त हत जीवती से गृह सुरक्षित हेले पिता माता मान सुरक्षा प्रदान कले पुत्र मृत्युवरण कर भाव से कहते कहते समय हो सबकि भगवान इच्छा पर निर्भरशील से आम एकमात्र कर्तव्य हूँ भगवान शरणागत होगा और आश्रय अन्वेषण करवा तेणु यही भाव में से ज्ञान प्रदान करम कथा विश्राम देवा कारण समय कार कि कहार अच्छे ना कथा विश्राम देवा जय श्री भागवत की जय श्री गोपाल महाराज की जय श्री गुरुदेव की संवेद गौरभकुंद की जय गौर प्रमानंदी।